ॐ नमो भगवते वासुदेवाय। श्रीमद्भागवतम् दशम स्कंद 57 अध्याय श्लोक 12। नाहं ईश्वरयो पूज्यां नाहं ईश्वरो पूज्यां एलनं रामकृष्णयोः को मुख्यमाय कल्पेत तयोः वृजिनमाचरन् नाहं ईश्वरयोः पूज्यां एलनं रामकृष्णयोः को मुख्यमाय कल्पेत तयोर्वृजिनमाचरन् नामीश्वरयोः पूज्यात् एलनं रामकृष्णयोः को मुख्यमाय कल्पेत तयोर्वृजिनमाचरन् नामीश्वरयोः पूज्यात् एलनं रामकृष्णयोः को मुख्यमाय कल्पेत तयोर्वृजिनमाचरन् नामीश्वरयोः पूज्यात् एलनं रामकृष्णयोः को मुख्यमाय कल्पेत तयोर्वृजिनमाचरन् हरे कृष्ण द्वैतवाक्प्रसादानन्द मातृवृन्द ଆପଣମାନଙ୍କୁ ଆମେ ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଆମର କଥା ଚାରିଶ୍ରେଣୀ ଦ୍ୱାରକାରେ। ତେଣୁ ଗତକାଲି ଆମେ ଯେଉଁ କଥା ବିଶ୍ରାମ ଦେଇଥିଲେ ଆମେ ସେଇ କଥା ଆରମ୍ଭ କରିବା। ଭଗବାନ ହସ୍ତିନାପୁରରୁ ଭଗବାନ କୃଷ୍ଣ ବଳରାମଙ୍କ ସହିତ ଏବଂ ସ୍ୱଭାର୍ଯ୍ୟ ନିଜର ପତ୍ନୀଙ୍କ ସହିତ ଏ ତୃତୀୟ ପତ୍ନୀ ହେଉଛି ସତ୍ୟଭାମା। ଇଏ ହେଉଛନ୍ତି ଭୂମିଦେବଙ୍କର ଅବତାର। ଭୂମିଦେବୀଙ୍କର ଅବତାର ସବୁ ସତ୍ୟଭାମା। ତେଣୁ ସତ୍ୟଭାମାଙ୍କ ସହିତ ଭଗବାନ ଆସି ଯେତେବେଳେ ପୁରୀରେ ପହଞ୍ଚିଲେ ବା ଦ୍ୱାରକା ପୁରୀରେ ପହଞ୍ଚିଲେ, ସେହି ସମୟରେ ଭଗବାନ ଯେଉଁ ସବୁ ବ୍ୟବସ୍ଥା କରୁଛନ୍ତି ହତ୍ୟା କରିବା ପାଇଁ ସତଧନ୍ୱାଙ୍କୁ, ସତଧନ୍ୱା ଏ ଖବର ପାଇକରି ଯାଇକି କୃତବର୍ମାଙ୍କୁ ସାହାଯ୍ୟ ମାଗିଥିଲେ। ଭଗବାନ ସେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। କୃତବର୍ମାଙ୍କୁ ସାହାଯ୍ୟ ମାଗି ଯୁଦ୍ଧ କରିବା, କୃଷ୍ଣଙ୍କ ସହିତ ଯୁଦ୍ଧ କରିବା। ତେଣୁ ଏଇ ଯେଉଁ ଆମେ ଗତକାଲି ଆଲୋଚନା କରୁଥିଲେ, ଏଇଭଳି ଭାବରେ ଯେତେବେଳେ କହୁଛନ୍ତି ସତଧନ୍ୱା, ଯେତେବେଳେ କହୁଛନ୍ତି କୃତବର୍ମା ଚିନ୍ତା କରୁଛନ୍ତି। ସତଧନ୍ୱା ଯେଉଁ ଆସି କହିଲେ କିଛି ପଇସା ପତ୍ର ଦେଇନାହାନ୍ତି, ଖାଲି ସେ ମାଗଣାରେ ସାହାଯ୍ୟ କରିବା ପାଇଁ କହୁଥିଲେ। ମଣି ରଖିଛନ୍ତି, କିନ୍ତୁ ମଣିଟାକୁ ଆମକୁ କହିଥାନ୍ତେ ମଣି ଆମେ ଅଧା ଅଧା କରିଦେବା, ଟିକେ ସାହାଯ୍ୟ କର, କିଛି ନାହିଁ, ଖାଲି ସାହାଯ୍ୟ କର, ମାଗଣାରେ ସାହାଯ୍ୟ କର, ସାହାଯ୍ୟ କରିବ, ଚିନ୍ତା କରିବେ ସିଏ କାହିଁକି ଆମକୁ ମଣି କଥା କିଛି କହୁନାହାନ୍ତି। ମଣି ରଖିଛନ୍ତି ପାଖରେ, କିନ୍ତୁ ମଣି କଥା କିଛି କହୁନାହାନ୍ତି। ଦିନକୁ 800 ସୁନା ଆସିବ, 77 କେଜି ସୁନା ଦିନକୁ, ଗୋଟିଏ କେଜି ମଧ୍ୟ ମୋତେ ଦେବ, ମୁଁ ଦେବି ତୁମକୁ ଗୋଟିଏ କେଜି, କିଛି ନାହିଁ, ଖାଲି ମୋତେ ସାହାଯ୍ୟ କର। ତେଣୁ କୃତବର୍ମା ଚିନ୍ତା କରୁଛନ୍ତି, ଏ ଶ୍ଳୋକ କହିବେ, ଦୁଇଟି ଶ୍ଳୋକରେ କହିବେ। ତେଣୁ ଏଇଟା ଜଣେ ଆଚାର୍ଯ୍ୟ କହିଛନ୍ତି, ମୁଁ ଏଇଟା ମନକୁ କହୁନାହିଁ, ଜଣେ ଆଚାର୍ଯ୍ୟ କହିଛନ୍ତି, କିଛି ମଣି ବିଷୟରେ କିଛି କହୁନାହାନ୍ତି, ଖାଲି ମୋତେ ସାହାଯ୍ୟ କର। ଆରେ ମଣି ମୁଁ ତୁମକୁ ସାହାଯ୍ୟ କରିବି, ତୁମେ କିଛି ତା ବଦଳରେ କିଛି ଦେବ ନା ନାହିଁ, କିଛି ଆଗକୁ କହିବ ନାହିଁ, କିଛି ଏତିକି ଦେବି, କିଛି ନାହିଁ। ତେଣୁ ତାଙ୍କର କୌଣସି ଆଗ୍ରହ ଆସିଲା ନାହିଁ, ହଁ ଯାଉଛୁ ଭଲ କରୁ। ତଥାପି ସେ କହୁଛନ୍ତି ଏହି ଶ୍ଳୋକରେ, ଦୁଇଟି ଶ୍ଳୋକରେ କହୁଛନ୍ତି, ଦୁଇଟି ଶ୍ଳୋକ ଏକ ଅର୍ଥ ରହିଛି, ସେଥିପାଇଁ ଦୁଇଟି ଶ୍ଳୋକ ଅନ୍ୱୟ ହେବ। ଆଜି ପ୍ରଭୁପାଦ ମହାରାଜଙ୍କ ସୁନ୍ଦର ଭାବରେ ଥିଲା ବାଣୀ, ଜଣେ ଭାଗବତ ଯେତେବେଳେ କହିବେ ତା ପୂର୍ବରୁ ପ୍ରସ୍ତୁତ ହୋଇକି କହିବେ, ଭଲ କଥା, କିନ୍ତୁ ପ୍ରସ୍ତୁତ ନ ହୋଇକି ମଧ୍ୟ ଜାଣି ପାଇବେ ଏବଂ ଏ ସଂସ୍କୃତ ଶବ୍ଦ ଯେଉଁ ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ବହୁତ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଭାଷା ପ୍ରତି ଅକ୍ଷରରେ ଅନେକ ଅର୍ଥ ରହିଛି ଟ୍ରେଜର ଅଫ୍ ହାଉ ଟ୍ରେଜର ଅଫ୍ କ'ଣ ଟ୍ରେଜର ହାଉସ୍ ଅଫ୍ ଡିଫରେଣ୍ଟ ଅଣ୍ଡରଷ୍ଟାଣ୍ଡ କେତେ ଗୋଟିଏ ଶ୍ଳୋକରେ ଗୋଟିଏ ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି ଅମରକ ସହିତ ସବୁ ରହିଛି ଗୋଟିଏ ଶବ୍ଦରେ ଅନେକ ଅର୍ଥ ରହିଛି ସେଥିପାଇଁ ଆତ୍ମାରାମ ଶ୍ଳୋକର 61 ଅର୍ଥ କଲେ ମହାପ୍ରଭୁ 61 ଅର୍ଥ ଯେ କରିଦେଲେ ସେତିକି ସରିଗଲା ତା ନୁହଁ ଆହୁରି ମଧ୍ୟ ରହିଛି ଭଗବାନ ଯେଉଁଭଳି ଭାବରେ ଅନନ୍ତ ତାଙ୍କର ଭାଷା ମଧ୍ୟ ସେଇଭଳି ଭାବ ଏ ବ୍ୟୁତ୍ପତ୍ତି କରିକିରି ଶବ୍ଦର ବ୍ୟବହାର କରିକିରି ଅନେକ ପ୍ରକାର ଅର୍ଥ ଆସିବ ତେଣୁ ଯାହା ହଉ ଆମର ତ ସଂସ୍କୃତ ଭାଷାର ଏତେ ଜ୍ଞାନ ନାହିଁ କିନ୍ତୁ ସଂସ୍କୃତ ଭାଷା ଏଇଭଳି ଭାବେ ବୁଝିବାକୁ ପଡ଼ିବ ଲୋଭ ରହିବାର ଅଛି ସଂସ୍କୃତ ଭାଷା ଏଇଭଳି ଆମେ ଲୋଭ ପ୍ରକାଶ କରିବା ଭଗବାନ କୃପା କରିବେ ତେଣୁ ଯେମିତି ଆମର ରହିଛନ୍ତି ସନାତନ ଗୋସ୍ୱାମୀ ମହା ଭାଗବତଙ୍କୁ ପ୍ରାର୍ଥନା କରିଛନ୍ତି ସର୍ବଭାଗବତ ପ୍ରାଣ ଶ୍ରୀମଦ ଭାଗବତ ପ୍ରଭୁ କଳିଧ୍ୱନ୍ଦା ଦ୍ୱିତୀୟ ଶ୍ରୀକୃଷ୍ଣ ପରିବର୍ତ୍ତିତ ଏ ଭଗବାନ ସ୍ୱୟଂ ଭଗବାନ ଭାଗବତ ହେଉଛନ୍ତି ସ୍ୱୟଂ ଭଗବାନ ଏଇସବୁ ତାଙ୍କର ଭାଗବତକୁ ପ୍ରାର୍ଥନା କରିଛନ୍ତି ବା ତାର ସବୁ ସ୍ତୁତି କରିଛନ୍ତି ଭାଗବତଙ୍କୁ ପିଲାଦିନେ ଯେତେବେଳେ ଥିଲେ ସନାତନ ଗୋସ୍ୱାମୀ ପିଲାଦିନେ ତାଙ୍କୁ ଜଣେ ବ୍ରାହ୍ମଣ ଆଣିକି ଭାଗବତ ଦେଇଥିଲେ ତେଣୁ ସେବେଠୁ ସେ ଭାଗବତ ପାଠ କରୁଛନ୍ତି ଭାଗବତରେ ଟୀକା ଦେଇଛନ୍ତି ସନାତନ ଗୋସ୍ୱାମୀଙ୍କ ଟୀକାକୁ ଆମେ ପାଠ କରୁଛେ ଏତେ ସୁନ୍ଦର ଟୀକା ସବୁ ରହି ସନାତନ ଗୋସ୍ୱାମୀଙ୍କର ଏ ଯେଉଁ କଥା ଯେଉଁମାନେ କହୁଛନ୍ତି କଥାକାର ତାଙ୍କର ଭାବ କ'ଣ ତାଙ୍କ ହୃଦୟର କଥା କ'ଣ ସେଇଟା ଭାଗବତଙ୍କର ଆମେ ପାଇବା ନାହିଁ ଭାଗବତଙ୍କ ଶ୍ଳୋକରେ ସେଇଟା ପାଇବା ନାହିଁ କିନ୍ତୁ କାହିଁକି ସେଇଟା କୁହାଗଲା ସେଇଟାକୁ ଆମେ ଜାଣିବା ପାଇଁ ହେଲେ ଆଚାର୍ଯ୍ୟମାନ ଟୀକାକୁ ପ୍ରବେଶ କରିବାକୁ ପଡ଼ିବ ତେଣୁ ଏ ସଂସ୍କୃତ ଭାଷାର ଏହିଭଳି ଭାବେ ରହିଛି ମହାତ୍ମ୍ୟ ରହିଛି ସଂସ୍କୃତ ଭାଷା ଆମେ କାଲି କହୁଥିଲୁ ନା କ'ଣ ବୋଧେ ସଂସ୍କୃତ ଭାଷା ଭଳି କୌଣସି ଭାଷା ସମାନ ହୋଇପାରିବେ ନାହିଁ ତେଣୁ ଏ ଶ୍ଳୋକରେ କହୁଛନ୍ତି ଦୁଇଟି ଶ୍ଳୋକ ହେଉଛନ୍ତି ସେ କହୁଛନ୍ତି କୃତବର୍ମା କହୁଛନ୍ତି ଶତଧନ୍ୱାଙ୍କୁ କୃତବର୍ମାଙ୍କ ଗୃହରେ ଦ୍ୱାରକାରେ କୃତବର୍ମାଙ୍କ ଗୃହ ରହିଛି ସେଇଠି ଯାଇକରି ସେ ପ୍ରାର୍ଥନା କରିକି ସେ କଥା କହୁଛନ୍ତି ଆଉ ସେ କୃତବର୍ମା ତାଙ୍କୁ କହୁ ଶତଧନ୍ୱାଙ୍କୁ ଏଇଭଳି ଭାବରେ କହୁଛନ୍ତି ସେ କହୁଛନ୍ତି ନା ମିଶ୍ର ହେବ କୁର୍ଯ୍ୟାଙ୍ଗ କୁର୍ଯ୍ୟଙ୍ଗ ହୋଇଯାଇଛି ଏଇଟା କୁର୍ଯ୍ୟାଙ୍ଗ ହେବ ନା ଅହମ୍ ଈଶ୍ୱର ହେବ ଈଶ୍ୱର ହେବ ଦୁଇ ଜଣ ଈଶ୍ୱର ରହିଛନ୍ତି କୃଷ୍ଣ ବଳରାମ ତେଣୁ ଏଇ ଦୁଇଜଣଙ୍କ ସହିତ କୌଣସି ହେଳନମ୍ ରାମକୃଷ୍ଣ ହେବ ଏ ଦୁଇ ବଚନରେ କୁହାଯାଉଛି ରାମକୃଷ୍ଣ ହେବ ରାମକୃଷ୍ଣଙ୍କ ସହିତ କୌଣସି ହେଳନମ୍ ହେଳନ କହିଲେ ଏଠି ହେଳନର ଶବ୍ଦ ହେଉଛି ଆମେ ଭାବୁଛୁ ହେଳା ହେଳା କରିବା ନା ଏଠି ହେଳା ଶବ୍ଦ ବ୍ୟବହାର କରାଯାଉ ନାହିଁ ଏଠି ହେଳନ ଶବ୍ଦ ବ୍ୟବହାର କରାଯାଉ କାହିଁକି ନା ଅପରାଧ ଏଇଟା ଅପରାଧ ହେଇଛି ଭଗବାନ ବିରୁଦ୍ଧରେ ଅପରାଧ କରିବା କେତେ ପ୍ରକାର ଅପରାଧ ରହିଛି ଆମେ ସବୁଦିନେ ପାଠ କରୁଛେ ନାମରେ ଅପରାଧ ରହିଛି ସେବାରେ ଅପରାଧ ରହିଛି ବୈଷ୍ଣବ ଅପରାଧ ରହିଛି ଧାମ ଅପରାଧ ରହିଛି ଅନେକ ପ୍ରକାର ଅପରାଧ ରହିଛି ଅନେକ ପ୍ରକାର ଅପରାଧ ରହିଛି ସେବାରେ ମଧ୍ୟ ବିଭିନ୍ନ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି 32 ଅପରାଧ ରହିଛି ସେବାରେ ଭଗବାନଙ୍କ ସେବାରେ ମଧ୍ୟ 32 ଅପରାଧ ରହିଛି ଆଉ ଗୋଟିଏ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଆହୁରି 10 ନା କେତେ ଅପରାଧ ସବୁ ରହିଛି କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି ଏଇ ଯେଉଁ ଅପରାଧ ସବୁ ରହିଛି ଏ ଅପରାଧକୁ ଖାଳନ କରିବା ପାଇଁ ଆମେ ଗୋଟିଏ ଭଗବଦ୍ଗୀତାର ଗୋଟିଏ ଅଧ୍ୟାୟ ପାଠ କରିବା କଥା ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଏଇଟା କହିଛନ୍ତି ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହିଛନ୍ତି ଆମର ବିଭିନ୍ନ ପ୍ରକାର ଅପରାଧ ରହୁଛି ତେଣୁ ଗୋଟିଏ ଅଧ୍ୟାୟ ପାଠ କରିବା କଥା ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ପ୍ରଭୁପାଦ ମହାରାଜ ଭାବାର୍ଥରେ ଏଇଟା କହିଛନ୍ତି କ'ଣ କେତେ ଅପରାଧ ସବୁ ରହିଛି 32 ଅପରାଧ ରହିଛି ସେବାରେ 32 ଅପରାଧ ରହିଛି ବରାହ ପୁରାଣରେ 18 ଅପରାଧ ରହିଛି ତେଣୁ ୱାନ୍ ମଷ୍ଟ ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ 23-24 ଏଇ ଦୁଇଟି ଶ୍ଳୋକରେ ଶ୍ରବଣ କୀର୍ତ୍ତନ ଯେଉଁ ରହିଛି ସେ ଶ୍ଳୋକରେ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ୱାନ୍ ମଷ୍ଟ ରିଡ୍ ଆଟଲିଷ୍ଟ ୱାନ୍ ଚାପ୍ଟର ଭଗବତ ଗୀତା ଏଇ ଅପରାଧ ମୁକ୍ତ ହେବା ପାଇଁ ଭଗବତ ଗୀତା ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଅପରାଧ ରହିଛି କିନ୍ତୁ ଭଗବାନ ସେସବୁ ଅପରାଧକୁ ଗ୍ରହଣ କରନ୍ତି ନାହିଁ ଆମେ ସେବା କରୁଛେ ମାନେ ଅନେକ ପ୍ରକାର ଅପରାଧ ରହିଛି ସେଥିପାଇଁ ଭଗବାନଙ୍କୁ ଗୋଟେ ନାମ ହେଉଛି ଶାନ୍ତ ସେ ସେଇଟାକୁ ଗ୍ରହଣ କରନ୍ତି ନାହିଁ, ସେ ଅପରାଧ ଗ୍ରହଣ କରନ୍ତି ନାହିଁ। ତେଣୁ ଏଠି ହେଳନମ ଶବ୍ଦର ଅର୍ଥ ହେଉଛି ଅପରାଧ। ଭଗବାନ ପ୍ରତି ଆମେ ଅପରାଧ କରିବି ନାହିଁ। ଦୁଇ ଜଣ ରହିଛନ୍ତି, କୃଷ୍ଣ ବଳରାମ, ରାମ କୃଷ୍ଣ ୟୋ। ରାମ ଶବ୍ଦରେ ଆଚାର୍ଯ୍ୟମାନେ ବହୁତ କଥା କହିଛନ୍ତି, ରାମ କୃଷ୍ଣ ୟୋ କୁହାଗଲା। ତେଣୁ ସେ କହୁଛନ୍ତି କୋନୁ କ୍ଷମାୟ କଳ୍ପିତ, ଯଦି ସତ୍ୟଧନା କହିବେ କାହିଁକି ତାପରେ ସବୁ କାହିଁକି ଏଇଟା କହିଲେ, ଆଉ ସତ୍ୟଧନ ଯଦି ଚିନ୍ତା କରିବେ ଆପଣଙ୍କର ଶକ୍ତି ରହିଛି ଆପଣ କରିପାରିବେ ନା, କୋନୁ କ୍ଷମାୟ କଳ୍ପିତ, ମୋ କଥା ଛାଡ଼ ଆଉ କିଏ ଅଛି ଦୁନିଆରେ ଏଭଳି ବ୍ୟକ୍ତି ଅଛନ୍ତି ଯିଏ ମଙ୍ଗଳ ଚାହୁଁଛି, କୋନୁ କ୍ଷମାୟ କଳ୍ପିତ। ମଙ୍ଗଳ କ୍ଷମ, କ୍ଷମ ଶବ୍ଦରେ ମଧ୍ୟ ଅନେକ ଅର୍ଥ ରହିଛି। କ୍ଷମ ଯୋଗ କ୍ଷମ ଭଗବତ ଗୀତାରେ କହିଲେ ନା, ଯୋଗ କ୍ଷମ ଭାମ୍ୟମ ଅନନ୍ୟାସ ଚିନ୍ତା ଯୋଗ କ୍ଷମ। ଯୋଗ କହିଲେ ଯେଉଁଟା ନାହିଁ ସେଇଟା ପ୍ରଦାନ କରିବେ ଭଗବାନ, ଏବଂ କ୍ଷମ କହିଲେ ଯେଉଁଟା ଅଛି ତାକୁ ସୁରକ୍ଷା ଦେବେ। ଯୋଗ କ୍ଷମ, କ୍ଷମ ଶବ୍ଦର ଅନେକ ଅର୍ଥ ରହିଛି। ଏଠି ଯେଉଁ ବ୍ୟବହାର କରାଯାଉଛି କ୍ଷମ ଅର୍ଥ ସୌଭାଗ୍ୟ ବା ମଙ୍ଗଳ, ଭଗବାନଙ୍କର ଯେଉଁମାନେ ମଙ୍ଗଳ ଚାହାନ୍ତି ତାଙ୍କର ମଙ୍ଗଳ ଚାହାନ୍ତି। ଭାଗବତ ଗୋଟେ ଶବ୍ଦ ରହିଛି କ୍ଷମ, ଭାଗବତ ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ ସେଟା କହୁଛି କ୍ଷମ, ଯେଉଁମାନେ କ୍ଷମ ଚାହୁଁଛନ୍ତି, ନ ତଥା ବିନ୍ଦତେ କ୍ଷମ ମୁକୁନ୍ଦ ଚରଣାମ୍ବୁଜ, ମୁକୁନ୍ଦ ଚରଣାମ୍ବୁଜରେ ଯେଉଁ କ୍ଷମ ରହିଛି, ଯେଉଁ ମଙ୍ଗଳ ରହିଛି, ଯେଉଁ ପ୍ରକାର ଆଶୀର୍ବାଦ ସବୁ ଆମେ ପ୍ରାପ୍ତ ହେବା ଆଉ କେଉଁଠି ସେଟା ପାଇପାରିବା ନାହିଁ। ତତ୍ ପ୍ରୟାସ ନ କର୍ତ୍ତବ୍ୟ ଯଥ ଆୟୁ ଉଭୟ ପରମ ନ ତଥା ବିନ୍ଦତ କ୍ଷମ ମୁକୁନ୍ଦ ଚରଣାମ୍ବୁଜ। କ୍ଷମ ଶବ୍ଦ ଏଇ ଶବ୍ଦଟି ଭାଗବତ ନ ତଥା ବିନ୍ଦତ କ୍ଷମ ଭାଗବତରେ ଆଉ କେଉଁଠି ନାହିଁ। ସପ୍ତମ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଗୋଟିଏ ଶ୍ଳୋକରେ ରହିଛି ଏଇଟା, ଆଉ କେଉଁଠି ନାହିଁ ଭାଗବତରେ ବା ଚୈତନ୍ୟ ଚରିତାମୃତରେ ବା ଭଗବତ ଗୀତାରେ ଏଇସବୁ ଏଇଭଳି ବ୍ୟବହାର ଶବ୍ଦ ବ୍ୟବହାର କରାଯାଏ ନାହିଁ। ନ ତଥା ବିନ୍ଦତ କ୍ଷମ, ଭଗବାନଙ୍କ ପାଦ ପଦ୍ମରେ ଯେଉଁ ଆନନ୍ଦ ରହିଛି, ଯେଉଁ ଶାନ୍ତି ରହିଛି, ଯେଉଁ ମଙ୍ଗଳ ରହିଛି, ଯେଉଁ ସୌଭାଗ୍ୟ ରହିଛି ଆଉ କେଉଁଠି ନାହିଁ ସେସବୁ। ତା ପ୍ରୟାସ ନ କର୍ତ୍ତବ୍ୟ, ସେଥିପାଇଁ ପ୍ରହ୍ଲାଦ ମହାରାଜ ଛୋଟ ପିଲା 5 ବର୍ଷର ପିଲା ତାଙ୍କର ସାଙ୍ଗ ବାଳକ ମନକୁ ଏଇଭଳି ଭାବରେ ଶିକ୍ଷା ଦେଉଛନ୍ତି। ଆମ ହଳକୁ 7 ବର୍ଷ ହେଲା, ଆଉ ଦେଖ ସେ 5 ବର୍ଷରେ ଶିକ୍ଷା ଦେଉଥିଲେ, 5 ବର୍ଷରେ ଶିକ୍ଷା ଦେଉଛନ୍ତି ତାଙ୍କ ସାଙ୍ଗ ବାଳକମାନଙ୍କୁ। କହୁଛନ୍ତି ପିଲାମାନେ ଇଏ ହେଉଛି ଯେଉଁ ସମୟ ରହିଛି, ଏଇ ସମୟରେ ଆମେ ପ୍ରାଜ୍ଞା ଆଚରଣ କରିବା କଥା। ତାଙ୍କ ସାଙ୍ଗ ବାଳକମାନେ କହୁଛନ୍ତି ପିଲାମାନେ ଏଇ ଯେଉଁ ଆମର ବିଶାଖା ରହିଛି ଭଗବତ ଭାଗବତ ଶ୍ଳୋକ ଉଚ୍ଚାରଣ କରିଦେଉଛି, ଛୋଟ ପିଲା ହେଲେ କ'ଣ ଭାଗବତ ଶ୍ଳୋକ ଉଚ୍ଚାରଣ କରୁଛି, ତାହେଲେ ଯେ କେତେ ମହାନ ଫଳ ରହିଛି। କ୍ଷମ, କ୍ଷମ କେତେ ମିଳିବ ସେ ଜାଣିନାହିଁ, କେତେ ମଙ୍ଗଳ ମିଳିବ, କେତେ ସୌଭାଗ୍ୟ ଉଦୟ ହେବ। ଭାଗବତ ଯେଉଁ କେବଳ ଶବ୍ଦ ଉଚ୍ଚାରଣ, ଭାଗବତ ଦ୍ୱାଦଶ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଶୁକୁଟି ଅଛନ୍ତି, ଯେଉଁମାନେ କେବଳ ପାଠ କରିବେ ସେମାନେ ପବିତ୍ର ହୋଇଯିବେ। ଏ ଗୋଟିଏ ଶ୍ଳୋକ ଉଚ୍ଚାରଣ କରିଲେ ବହୁତ ବଡ଼ କଥା ହୋଇଗଲା। ଶୋକ ଗୋଟେ ଶ୍ଳୋକର ଅଧା ଅଧାର ଅଧା ଅଧାର ଅଧାର ଅଧା ଯଦି କରିଦେବେ ତାହେଲେ ସେ ପବିତ୍ର ହୋଇଯିବେ। ଏ ଶ୍ଳୋକ ଭଗବାନଙ୍କ ଭଳି ଏ ଶ୍ଳୋକ, ତେଣୁ କହୁଛନ୍ତି ପିଲାମାନେ ଏ ସମୟଟା ଖେଳିବା ପାଇଁ ସମୟଟା ଉଦ୍ଦିଷ୍ଟ ନୁହଁ ନା, କ'ଣ ପାଇଁ ଉଦ୍ଦିଷ୍ଟ ଏଇଟା କ'ଣ ସେ କହିଲେ କୁମାର ଆଚରିତ ପ୍ରାଜ୍ଞ, ସେ ପିଲାମାନେ କହିବେ ଛୋଟ ପିଲା 5 ବର୍ଷର ବାଳକ ସବୁ, ତେଣୁ ସେ କହୁଛନ୍ତି ବର୍ତ୍ତମାନ ଆମେ ଖେଳିବା ସମୟ, ଖେଳିବା ସମୟ ଆମେ ଖେଳିବା ନା ନା ନା, କୁମା ଏହି ସମୟଟା ହିଁ ଆଚରଣ କରିବା କଥା। ପ୍ରାଜ୍ଞ ସବୁଠାରୁ ଶ୍ରେଷ୍ଠ ଜ୍ଞାନ ପ୍ରାପ୍ତ ହେବା, ସେଥିପାଇଁ ଆମ ଓଡ଼ିଆରେ ଗୋଟେ କଥା ରହିଛି, ଯାହା ନ ହୋଇ ବାଲ୍ୟକାଳେ ତାହା ବି ହେବ ବୃଦ୍ଧକାଳେ। ବାଲ୍ୟକାଳେ ଏହି ସମୟରେ ଭାଗବତ ଶିକ୍ଷା କରିବା କଥା, ଭାଗବତ ଶିକ୍ଷା ପ୍ରଭୁପାଦ ମହାରାଜ କରିଛନ୍ତି ଭାଗବତ ଶିକ୍ଷା କରାଯାଉଛି, ଏଇଟା ଆମେ ଶୁଣିବା ନାହିଁ। ଆଉ ବୁଢ଼ା ହେଲେ ଶୁଣିବା, ଯେଉଁମାନେ ଯୁବକ ଅଛନ୍ତି ବା ଛୋଟ ପିଲା ମଧ୍ୟ ଏଇଟା ଶୁଣିବ, ଛୋଟ ପିଲାଙ୍କ କଥା କ'ଣ କହିବା, ଏମିତିକି ମାତୃ ଗର୍ଭରେ ଥିଲାବେଳେ ମଧ୍ୟ ପ୍ରହ୍ଲାଦ ମହାରାଜ ଏଇଟା ଶୁଣୁଥିଲେ ମାତୃଗର୍ଭରେ, ସେତେବେଳେ କ'ଣ ତାର ଜ୍ଞାନ ରହିଛି, ମାତୃଗର୍ଭରେ ଇଏ ଅପ୍ରାକୃତ ବସ୍ତୁ, ଇଏ ଅହୈତୁକୀ ହେବ ପ୍ରତିହତା, କୌଣସି ଅବସ୍ଥାରେ ପ୍ରତିହତ କରାଯାଇପାରିବ ନାହିଁ। ତେଣୁ ସେ କହୁଛନ୍ତି ଯେ କୌଭାଚରିତ ପ୍ରାଜ୍ଞ ଧର୍ମାନ ଭାଗବତାନ, ଇଏ ଭାଗବତ ଧର୍ମ, ଅନ୍ୟ ଯେଉଁ ସବୁ ଧର୍ମ ଅଛି ସେଇଟାକୁ ସମସ୍ତେ ଆଚରଣ କରିପାରିବେ ନାହିଁ, କିନ୍ତୁ ଭାଗବତ ଧର୍ମ ସମସ୍ତେ ଆଚରଣ କରିପାରିବେ। ଧର୍ମାନ ଭାଗବତାନ ଇଏ କ'ଣ ଦୁର୍ଲଭ ମାନସିକ ଜନ୍ମ, ଆମେ ଯେଉଁ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ ବହୁତ ଦୁର୍ଲଭ ଜନ୍ମ ପ୍ରାପ୍ତ ହୋଇଛେ। ତେଣୁ ଯଦି ସାଙ୍ଗ ବାଳକମାନେ କହିବେ ଠିକ୍ ଅଛି ଆମେ ବଡ଼ ହେଲେ କରିବା, ନା ନା ଅଧୃଗ ଆମେ କହିପାରିବାନି କେତେ ବର୍ଷ ବଞ୍ଚିବା, କିନ୍ତୁ ଅର୍ଥଦମ, ଅର୍ଥଦମ କହିଲେ ଭରମ ଅର୍ଥ ପ୍ରଦାନ କରିବ, ସମସ୍ତେ ଖାଲି ଅର୍ଥ କହିଲେ ଟଙ୍କା ଡଲାର ମନି ଇତ୍ୟାଦି ଲାଗୁଛନ୍ତି, ମନି 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 ସ୍ୱିଟର ଦ୍ୟାନ୍ ହନି ବ୍ରାଇଟର ଦ୍ୟାନ୍ ସନ୍ସାଇନ୍। ଭଗବତ୍ଗୀତାରେ ଭଗବାନ କହିଲେ ପ୍ରଶ୍ନ ପଚାରନ୍ତି, ଅଧିକାଂଶ ଲୋକ ପଚାରନ୍ତି କାହିଁକି ଆମେ ଜପ କରିବା, କାହିଁକି ଆମେ ଜପ କରିବା, କିନ୍ତୁ ସେମାନେ ଜାଣନ୍ତି ନାହିଁ, ସେମାନଙ୍କର ଅଜାଣତରେ ସେମାନେ ଜପ କରୁଛନ୍ତି, ସେମାନଙ୍କ ଅଜାଣତରେ ସମସ୍ତେ ଜପ କରୁଛନ୍ତି, ଛୋଟ ପିଲାଠାରୁ ଆରମ୍ଭ କରି ବୁଢ଼ା କରୁଛନ୍ତି ସମସ୍ତେ ଜପ କରୁଛନ୍ତି। କ'ଣ ଜପ କରୁଛନ୍ତି? ଭଗବତ୍ଗୀତା ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ କ'ଣ କହିଲେ, ସେ କହିଲେ ଇଦ ମଧ୍ୟ ମାୟାଲବ୍ଧ ଇଦମ୍ ପ୍ରାପ୍ସେ ମନୋରଥ ଇଦମ୍ ଅସ୍ତି ଦେବ ବିମେ ଭବିଷ୍ୟତ ପୁନର୍ଧନ, ଏତିକି ମୁଁ ଧନ ପାଇଛି ଏତିକି ପାଇବି ପୁଣି ଏତିକି ପାଇବି ଫେର ଏତିକି ପାଇବି ଆଉ ଏତିକି ପାଇବି, ଏଇଭଳିଆ ଦିନ ରାତି ତାଙ୍କର ପ୍ଲାନ୍ ପ୍ରୋଜେକ୍ଟ ଚାଲିଛି, ଜପ ଚାଲିଛି, ତାଙ୍କର ଜପ କରୁଛନ୍ତି। ସେଇଥିପାଇଁ ଭାଗବତମରେ ଆରମ୍ଭରେ ପରୀକ୍ଷିତ ମହାରାଜ ପଚାରିଲେ କିଙ୍ଗ ଜାପ୍ୟମ୍, କ'ଣ ଜପ କରିବା କଥା, କାହିଁକି ଜପ କରିବା କଥା କହୁନାହାନ୍ତି, କାହିଁକି ସମସ୍ତେ ଜପ କରୁଛନ୍ତି, ଏମିତି କେହି ନାହିଁ ଯେ ଜପ କରୁନାହିଁ, କିନ୍ତୁ କ'ଣ ଜପ କରିବା କଥା ଲୋକମାନେ ଜାଣନ୍ତି ନାହିଁ, ଖାଲି କେମିତି ଟଙ୍କା 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 ହରେ ଟଙ୍କା ହରେ ଟଙ୍କା, ତେଣୁ ଏଇଭଳି ଭାବରେ ସମସ୍ତେ ଜପ କରୁଛନ୍ତି କିନ୍ତୁ ଯେଉଁଟା ଜପ କରିବା କଥା ସେଇଟା ଜାଣିନାହାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଏଥିପାଇଁ କିଂ ଜାପ୍ୟମ୍, କିଂ ସତବ୍ୟମ୍ ଅଥ ଜାପ୍ୟମ୍ କି କର୍ତ୍ତବ୍ୟମ୍ ନିମୁ ପ୍ରଭୁ, କ'ଣ ଯଦ୍ବା ବିପର୍ଯ୍ୟମ୍, କ'ଣ ବା କରିବ କେଉଁଟା କରିବା କଥା ନୁହଁ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ଭାଗବତ ଆରମ୍ଭ କରୁଛନ୍ତି ସେତେବେଳେ ଯେଉଁଟା କରିବା କଥା ନୁହଁ ସେଇଠୁ ଆରମ୍ଭ କରୁଛନ୍ତି, କାହିଁକି ନା ଶତକଡ଼ା ଅନୁଶତ ଭାଗ ଲୋକ ଯେଉଁଟା କରିବା କଥା ନୁହଁ ତାହା ହିଁ କରୁଛନ୍ତି, ଶତକଡ଼ା ଅନୁଶତ ଭାଗ ଲୋକ। ଆଜି ପୃଥିବୀରେ ଦେଖନ୍ତୁ କେତେ ଲୋକ ଅଛନ୍ତି, କୋଟି କୋଟି ଜୀବ ଅଛନ୍ତି, ମନୁଷ୍ୟମାନଙ୍କ କଥା କୁହାଯାଉଛି, କିନ୍ତୁ କେତେଜଣ ଯେଉଁଟା କରିବା କଥା ଯେଉଁଟା କର୍ତ୍ତବ୍ୟ ମନୁଷ୍ୟର କର୍ତ୍ତବ୍ୟ କେତେଜଣ କରୁଛନ୍ତି, କେତେଜଣ କରୁଛନ୍ତି, ଖୁବ୍ ଉଚିତ। ମାନେ ଶହେରେ ଜଣେ ଆସିଛନ୍ତି ସେଥିପାଇଁ ଭଗବାନ କହିଲେ ମନୁଷ୍ୟମାନଙ୍କ ସହ ଶ୍ରେଷ୍ଠୀ, ହଜାର ମନୁଷ୍ୟମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ଜୀବନରେ ସିଦ୍ଧି ପାଇବା ଚେଷ୍ଟା କରୁଛନ୍ତି, ଯେଉଁଟା କର୍ତ୍ତବ୍ୟ ସେଇଟା ଛାଡ଼ନ୍ତି, ସେଇଟା ତ ଅର୍ଚ୍ଚନ୍ତି ଜାଣିନାହାନ୍ତି କ'ଣ କର୍ତ୍ତବ୍ୟ, ସିଦ୍ଧି ପାଇବା ଚେଷ୍ଟା କରୁଛନ୍ତି, ତାଙ୍କ ଭିତରୁ ହଜାର ହଜାର ସିଦ୍ଧ ପ୍ରାପ୍ତମାନ ସିଦ୍ଧି ପ୍ରାପ୍ତ ବ୍ୟକ୍ତିମାନଙ୍କ ଭିତରେ କ୍ୱଚିତ ଲୋକ ଏସବୁ ଜାଣନ୍ତି କ'ଣ କହିବା କଥା, କ'ଣ କରିବା କଥା, କ'ଣ ଜପ କରିବା କଥା, କାହାକୁ ପୂଜା କରିବା, ସ୍ମର୍ତ୍ତବ୍ୟମ୍ ଭଜନୀୟମ୍ ବା କାହାକୁ ସ୍ମରଣ କରିବା କଥା, କାହାକୁ ଭଜନ କରିବା କଥା, ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତେଣୁ ଏସବୁ କଥା ରହିଛି, ପ୍ରହ୍ଲାଦ କହୁଛନ୍ତି ନ ତଥା ତତ୍ ପ୍ରୟାସ ନ କର୍ତ୍ତବ୍ୟ, ମନୁଷ୍ୟ ଜନ୍ମରେ ସେସବୁ କର୍ତ୍ତବ୍ୟ ସେଇଟା ସେଇଟା କର୍ତ୍ତବ୍ୟ ନୁହଁ, ତତ୍ ପ୍ରୟାସ ନ ସେ ପ୍ରୟାସ କରିବା କଥା ନୁହଁ, ତା ଚେଷ୍ଟା କରିବା କଥା ନୁହଁ, ତତ୍ ପ୍ରୟାସ ନ କର୍ତ୍ତବ୍ୟ ଯଥ ଆୟୁର୍ବୟ ପରମ, ଯେଉଁଥିରେ କି ଆୟୁଷ ଏବଂ ସମୟ ଚାଲିଯାଉଛି, ବୟସ ଚାଲିଯାଉଛି, ନ ତଥା ବିନ୍ଦତ କ୍ଷେମ, ଏଭଳି ମଙ୍ଗଳକର ପନ୍ଥା ଆଉ କେଉଁଠି ମିଳିବ ନାହିଁ, ନ ତଥା ବିନ୍ଦତ କ୍ଷେମ ମୁକୁନ୍ଦ ଚରଣା ଭଗବାନ ପାଦ, ତା ଛଡ଼ା ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ। ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ କହିଛନ୍ତି କ୍ଷେମ, ଏଠି ସେ କଥା କହୁଛନ୍ତି କେଉଁ କ୍ଷମା କଳ୍ପିତ, କଳ୍ପିତ କଳ୍ପିତ ଶବ୍ଦର ଅର୍ଥ ହେଉଛି କ'ଣ ନା ପ୍ରାପ୍ତ ହୋଇପାରିବେ, କେଉଁମାନେ ପ୍ରାପ୍ତ ହୋଇପାରିବେ, କଳ୍ପନା କଳ୍ପନା ଶବ୍ଦର ଅନେକ ଅର୍ଥ ରହିଛି, କଳ୍ପିତ ଏଠି ଯେଉଁ ବ୍ୟବହାର କରାଯାଉଛି କେଉଁମାନେ ପ୍ରାପ୍ତ ହୋଇପାରିବେ ଚିନ୍ତା କରିବେ, କଳ୍ପନା ଆମେ ଅନେକ ଲୋକ ଅନେକ କଳ୍ପନା କରୁଛେ, ଫିଲ୍ମ ଆରମ୍ଭରେ ଲେଖାଯାଉ ଦିସ୍ ଇଜ୍ ଓନ୍ଲି ଇମାଜିନେସନ୍, ଦିସ୍ ଇଜ୍ କ'ଣ ସେଇଟା କହନ୍ତି କ'ଣ ଏଇଟା ହେଉଛି କାଳ୍ପନିକ, କାଳ୍ପନିକ ଏଇଟା କଳ୍ପନା ଜିନିଷ, କଳ୍ପନା କରୁଛନ୍ତି ସବୁ, ଫିଲ୍ମ ଆରମ୍ଭରେ କହୁଛି ଇଟ୍ ଇଜ୍ ଗୋଟେ ଶବ୍ଦ ଅଛି କ'ଣ ସେଇଟା ମୋର ମନେ ପଡ଼ୁନି, ଇଂରାଜୀରେ ଗୋଟେ ରହିଛି, ଇଏ ହେଉଛି ସେଇଟା, ଇଏ ହେଉଛି ସବୁ କଳ୍ପନା, ଏଇଟା ସତ୍ୟ ଘଟଣା ନୁହଁ, ଏଇଠି ଫିଲ୍ମ ଦେଖନ୍ତୁ ଟିଭି ଦେଖନ୍ତୁ ଯେଉଁମାନେ ଲୋକ ଦେଖୁଛନ୍ତି ଦିନ ସାରା ସେଇଥିରେ ସବୁ ଚାଲିଛି ତାଙ୍କୁ ସମୟ ଯାଉଛି, ତା ଆରମ୍ଭରେ ଲେଖା ହେଉଛି ଏଇଟା ସବୁ କଳ୍ପନା, ଏଠାରେ ସତ୍ୟତା କିଛି ନାହିଁ, କିନ୍ତୁ ସେଇଥିରେ ସେମାନେ ଜାଣିଛନ୍ତି ସତ୍ୟତା କିଛି ନାହିଁ, ସେଇଟା କଳ୍ପନା ଚାଲିଛି। କିନ୍ତୁ କେଉଁ ଯେଉଁମାନେ କଳ୍ପିତ କୁନ୍ କ୍ଷମା କଳ୍ପିତ, ଏଇ କଳ୍ପନାରେ ମଧ୍ୟ ଯଦି ଜଣେ କଳ୍ପନା କରିଦେବ କୌଣସି କର୍ମରେ କଳ୍ପନା କରିଦେବ ଭଗବାନ ବିଷୟରେ କେତେ ଭାଗ୍ୟ ବଦଳିଯିବ। ବହୁତ ପ୍ରକାର ଚିନ୍ତା କରୁଛନ୍ତି, ଏମିତି କରିବି ସେମିତି କରିବି ସେମିତି କରିବି, ଅନେକ ପ୍ରକାର ପ୍ଲାନ୍ ପ୍ରୋଜେକ୍ଟ ରାଇଜ୍ କଳ୍ପନା କରୁଛନ୍ତି। କିନ୍ତୁ ଯଦି କୌଣସି କାରଣ ସୌଭାଗ୍ୟବଶତଃ ଯଦି ଭଗବାନ ବିଷୟରେ କଳ୍ପନା କରିଦେବେ, ଭଗବାନଙ୍କ ଶରଣରେ ଯିବା, ତାଙ୍କ ଜୀବନ ଧନ୍ୟ ହେବ। କେଉଁ କ୍ଷମା କଳ୍ପେ ତ କିଏ ଆଉ ମଙ୍ଗଳପର ପନ୍ଥା ଆଉ କେଉଁଠି ଅଛି ମଙ୍ଗଳ ପ୍ରାପ୍ତ ହୋଇପାରିବେ ଭଗବାନ ଛଡ଼ା, ଭଗବାନ ଛଡ଼ା ରାମକୃଷ୍ଣ ହେଉ, କେଉଁ କ୍ଷମା କଳ୍ପ ତୟୋ ବୃଜିନ ମା ଆଚରଣ, ତାଙ୍କର ସେବା କରିବା କଥା ନ କରିକିରି ତାଙ୍କୁ ବୃଜିନ ମା ଆଚରଣ, ତାଙ୍କର ବୃଜିନ ଶବ୍ଦରେ ମଧ୍ୟ ଅନେକ ଅର୍ଥ ରହିଛି, ବୃଜିନ ଶବ୍ଦରେ ମଧ୍ୟ ଅନେକ ଅର୍ଥ ରହିଛି। ବୃଜିନମ ବୃଜିନମ କହିଲେ ବହୁତ ପ୍ରକାର କଷ୍ଟ ରହିଛି, ବହୁତ ଜାଗାରେ ବୃଜିନମ ଅନେକ ପ୍ରକାର କଷ୍ଟ ରହିଛି। କିନ୍ତୁ ଏଠି ଯେଉଁ ଶବ୍ଦ ବ୍ୟବହାର କରାଯାଇଛି ଏହାର ଅର୍ଥ ହେଉଛି ଅପରାଧ। ପ୍ରଭୁପାଦ ମହାରାଜ ବା ଆଚାର୍ଯ୍ୟମାନେ ଟିକେ ଅପରାଧ, ଭଗବାନ ପ୍ରତି ଅପରାଧ କରିକିରି କିଏ ଚିନ୍ତା କରିପାରିବ ମଙ୍ଗଳ ରହିବା ପାଇଁ, ମଙ୍ଗଳ ରହିବା ପାଇଁ ଚିନ୍ତା କରିପାରିବେ? ହଁ କରିପାରିବେ, କରିପାରିବେ କିଏ? ରାବଣ ଚିନ୍ତା କରୁଥିଲା, ହିରଣ୍ୟକେଶୁ ଚିନ୍ତା କରୁଥିଲା, ଏଇଭଳି ଭାବରେ ଆମେ ଚିନ୍ତା କରୁଥିଲୁ, କିନ୍ତୁ ତାଙ୍କର ସଫଳ ହୋଇପାରିଲେ ନାହିଁ। ଭଗବାନଙ୍କୁ ଥରେ କାର୍ଯ୍ୟକ୍ରମ କରିକି ଯଦି ମଙ୍ଗଳ ପ୍ରାପ୍ତ ଭାବେ ଚେଷ୍ଟା କରିବା, ସେଥିପାଇଁ ଭଗବାନ ବ୍ୟବସ୍ଥା କରିଛନ୍ତି। ଉଦାହରଣ ସବୁ ରହିଛି, ଇତିହାସ ସବୁ ରହିଛି, ରାବଣ କେତେ ଶକ୍ତି ଥିଲା। ଭାଗବତ ଦ୍ୱିତୀୟ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଷଷ୍ଠ ନା ସପ୍ତମ ଅଧ୍ୟାୟ ରହିଛନ୍ତି, ରାବଣ ଯେତେବେଳେ କ'ଣ ଯେତେବେଳେ ଅସୁର ଏମାନେ ସବୁ ରାବଣ ରାକ୍ଷସ ମାନେ ସବୁ ଦେବତାମାନଙ୍କ ସହିତ ଯୁଦ୍ଧରେ ଯେତେବେଳେ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରୁଥିଲା, ସେହି ସମୟରେ ମହେନ୍ଦ୍ର ବାହ ଇନ୍ଦ୍ରଙ୍କର ଯେଉଁ ହାତୀ ରହିଛି ତାଙ୍କର ବାହନ, ସେ ଆସିକରି ରାବଣକୁ ବହୁତ ଜୋରରେ ପ୍ରହାର କଲା, ତା ଛାତିକି ରାବଣ ଛାତି ଦେଖେଇଦେଲା, କିଛି ହବନି ବୋଲି କହି ବାତ ନାହିଁ କହିକି ଦେଖେଇଦେଲା ଛାତି। ଏ ଶୋକ ରହିଛି ଯେ ଯେତେବେଳେ କହୁଛି ବକ୍ଷସ୍ଥଳ ସ୍ପର୍ଶ ରୁଗୁଣ ମହେନ୍ଦ୍ର ବାହ, ବକ୍ଷସ୍ଥଳକୁ ଦେଖିଦେଲା ହାତୀ ଆସୁଛି, ଭାଗ ମାନେ ଇରାବତ ହାତୀ କରି 10,000 ହାତୀର ବଳ ତାର, ଇରାବତ ହାତୀ ସବୁ ହାତୀ ସମାନ ବଳ ସମାନ ନୁହଁ, 10,000 ହାତୀର ବଳ ରହିଛି। ଏବଂ ସିଏ ଯେତେବେଳେ ଆସୁଛି ରାବଣ ପଚାଇଲା ନାହିଁ, ଠିଆ ହେଇଛନ୍ତି ଆସୁଛି କ'ଣ ହେଲା କହିକି କହିକି ହାତ ଦେଖି ଦେଉଛି, ଦେଖିଦେଲା ବେଳକୁ ବକ୍ଷସ୍ଥଳ ସ୍ପର୍ଶ ରୁଗୁଣ ମହେନ୍ଦ୍ର ବାହ, ମହେନ୍ଦ୍ର ବାହ ବା ଇନ୍ଦ୍ରଙ୍କର ଯେଉଁ ରହିଛି ବାହନ ହାତୀ ଐରାବତ, ସେ ଦାନ୍ତରେ ପ୍ରହାର କଲା, ତାଙ୍କ ଛାତିକୁ ପ୍ରହାର କଲା। ସେ ସମୟରେ କ'ଣ ହେଲା, ଦନ୍ତେଇ ବିଡ଼ମିତ କକୁଜ ଉଡ଼ହାସନ, ତାହାର ଦାନ୍ତ ସବୁ ଚୁରଚୁର ହେଇଗଲା, ଚୁରଚୁର ହେଇଗଲା, ଯଦି କଳାରେ ପେଶା ହେଲା ହେଲା ପେଶି ହେଇଗଲା, ସେହି କ'ଣ ଅଟା ଭଳିଆ ଧଳା ପାଉଡ଼ର ହେଇକି ବିଛେଇଗଲା ସେ ଇଏରେ ଯୁଦ୍ଧ କ୍ଷେତ୍ରରେ। ଆକୁ ଦେଖିକିରି କକୁଜ ଉଡ଼ହାସ, ବହୁତ ଜୋରରେ ହସିଲା ରାବଣ, ଆମେ ଚନ୍ଦ୍ରପ୍ରଭୁ ହସୁଛନ୍ତି ସେଭଳି ଜୋରରେ ହସୁଥିଲା ଉଡ଼ୁହାସ ଉଡ଼ହାସ, ଏଭଳି ଭାବେ ରାବଣର ଶକ୍ତି ଚିନ୍ତା କରିଥିଲା। ସେହି ରାବଣକୁ ଭଗବାନ ସାଧ୍ୟ ଅସୁବିଶା ବିନେଶ ଦୁଦାର ହଟୁ, ରାବଣ ଚିନ୍ତା କରୁଥିଲା ମୁଁ ଭଗବାନ ବିରୁଦ୍ଧରେ ଅପରାଧ କରିକିରି ମୁଁ ମଙ୍ଗଳ ପ୍ରାପ୍ତ ହେବି, ଚିନ୍ତା କ୍ଷମ ପ୍ରାପ୍ତ ଚିନ୍ତା କରୁଥିଲା। ସେହି ରାବଣ ବିରୁଦ୍ଧରେ ସଦ୍ୟ ଅସୁବିଶା ବିନେଶ ଦୁ, ତାଙ୍କର କେବଳ ଧନୁର ଟଙ୍କାରେ ତାର ପ୍ରାଣକୁ ନେଇଗଲେ ଭଗବାନ ବିନେଶୁ, ସଦ୍ୟ ଅସୁବିଶା ବିନେଶ ଦୁ ଦାର ହଟୁଂ ବିସ୍ଫୁର୍ଜିତ ଧନୁ ସହ ଉଚ୍ଚରତ ଅଧିସନୀ, ସେ ସୈନ୍ୟମାନଙ୍କ ମେଳରେ ଗଣରେ ଆସି ଭଗବାନ ରାମଚନ୍ଦ୍ର ଆସିକି ତାଙ୍କର ଧନୁରେ ଧନୁସରରେ ତାଙ୍କୁ ହତ୍ୟା କଲେ। ରାବଣ ଏତେ ଶକ୍ତି ଥିଲା, ଏମିତି କୈଳାସ ପର୍ବତ ଟେକି ଦେଇଥିଲା, କୈଳାସ ପର୍ବତକୁ ଟେକି ଦେଇଥିଲା, ଏତେ ଶକ୍ତି ଥିଲା, କେତେ ଶକ୍ତି ଭାବିବାକୁ ରାମଙ୍କ ବିରୁଦ୍ଧରେ କଲେ କ'ଣ ହେବ, ମୋର ମଙ୍ଗଳ ହେବ, ମୋର ସମସ୍ତେ କହିବା ବହୁତ ବଡ଼ ବିଷୟ ବିଜୟ ହେବି, ମୁଁ ସବୁଠାରୁ ଶ୍ରେଷ୍ଠ ଶକ୍ତିମାନ ରହିବି, ମୁଁ କୈଳାସ ପର୍ବତକୁ ଟେକି ଦେଇଥିଲି, ଶିବଜୀ ମୋର ଶରଣରେ ଆସିଥିଲେ, ଶିବଜୀ ମୁଁ ତାଙ୍କ କରିକିରି ମୁଁ କ୍ଷମା ପ୍ରାପ୍ତ ହେଲି, ଶିବଜୀ ମୋତେ ଶକ୍ତି ଦେଲେ, ଆହୁରି ଆଶୀର୍ବାଦ ଦେଲେ ଶିବଜୀ, ଏଭଳି ଭାବରେ କୈଳାସ ପର୍ବତ ଟେକି ଦେଇଥିଲେ। ଆମେ ଯଦି ଟେକୁଛେ ଭାଇ ଖତାକୁ ସବୁ ଟେକିଲା ବେଳେ ସେ ଟେକି ଦେଇଥିଲେ କୈଳାସ ପର୍ବତକୁ, ତେଣୁ ଏଇଭଳି ଭାବରେ ଚିନ୍ତା କରୁଥିଲେ, ସେଇଭଳି ଭାବରେ ହିରଣ୍ୟକଶିପୁ ମଧ୍ୟ ଚିନ୍ତା କରୁଥିଲେ, ମୁଁ କ୍ଷମ ପ୍ରାପ୍ତ ହେବି, କିଏ ମୋ ସଂକୀର୍ତ୍ତନ ଅଛି, ଆଉ କିଏ ଅଛି? ସପ୍ତମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ସେଇଟା କହିଲେ, ପ୍ରହ୍ଲାଦକୁ କହିଲେ, ପ୍ରହ୍ଲାଦ ଆରେ ମନ୍ଦ ଭାଗ୍ୟ ତୋର ଉଦୟ ହେଲା, ଚାରି ଜଣ ପୁତ୍ର ଥିଲେ ତାଙ୍କର, ଇ ଭାବୁଥିଲେ ପ୍ରହ୍ଲାଦକୁ କିଛି ଦେଇଥାନ୍ତି, ଯେଉଁ ସମଗ୍ର ତ୍ରିଲୋକ ତାଙ୍କ ପାଖରେ ଅଧୀନରେ ରହିଛି, କିଛି ଗୋଟେ ଦେଇଥାନ୍ତି ପ୍ରହ୍ଲାଦକୁ। କିନ୍ତୁ ପ୍ରହ୍ଲାଦ ଯେତେବେଳେ ଜନ୍ମ ହେଲେ ସେ ହାଣ୍ଡିକାପ୍ ଭଳିଆ ରହିଛି, ମେଣ୍ଟାଲି ରିଟାୟାର୍ଡ଼ ଭଳିଆ ରହିଥିଲେ, କିଛି କଥା କହିନଥିଲେ, କିଛି କରିପାରୁନଥିଲେ, କିଛି କରିପାରୁନଥିଲେ, ଇଏ ଭାବିଲେ ଯେ ମେଣ୍ଟାଲି ରିଟାୟାର୍ଡ଼ ପିଲାଟା ଏମିତି ଭାବୁଥିଲେ। କିନ୍ତୁ ସେ ଭଗବାନଙ୍କର ସ୍ମରଣ କରିକିରି ଆଉ କିଛି କରୁନି, ଭାଗବତ ସପ୍ତମ ସ୍କନ୍ଦ ପଞ୍ଚମଧ୍ୟାୟରେ ସୁକୁଟି ଅଛନ୍ତି, ସେ ଯେଉଁ ପିଲାଦିନେ ପ୍ରହ୍ଲାଦ ଏହିଭଳି ଥିଲେ, ଆଚରଣ କରୁଥିଲେ, ଯେ କହିବେ ଗୋଟେ ପାଗଳଟେ ବା ମେଣ୍ଟାଲି ରିଟାୟାର୍ଡ଼ ପିଲା। ଚତୁର୍ଥ ଅଧ୍ୟାୟରେ ବୋଧେ ନା କ'ଣ ସେଇଟା, ନ୍ୟସ୍ତ କ୍ରୀଡ଼ାନକୁ ବାଳୁ ଜଡ଼ବତ୍ ତନ୍ମନସ୍ତେୟା, ପାଗଳ ବୋଲି ସେ ରହିଥିଲେ ଜଡ଼ବତ୍। କୃଷ୍ଣ ଗ୍ରହ ଗୃହୀତ ଆତ୍ମା ନ ବେଦ ଜଗଦୀଶ୍ରୀ ଇଦିଶ୍ରୀ, ଭଗବାନଙ୍କର ଚିନ୍ତାରେ ସେଇଭଳି ଭାବରେ ରହୁଥିଲେ, ଜାଣିପାରୁନଥିଲେ କିଭଳି ଭାବରେ ଜଗତ ରହିଛି। ଏମିତିକି ଆସିନ ପର୍ଯ୍ୟଟନ ଆସନନ୍ ଶୟାନ ପ୍ରପିବନ୍ ବିବ୍ରନ୍ ନାନୁସନ୍ଧାନ ଏତାହାନି ଗୋବିନ୍ଦ ପରିଲମ୍ବିତ, ସବୁବେଳେ ଚିନ୍ତା କରୁଥିଲେ, ଗୋବିନ୍ଦ ତାଙ୍କୁ ଆଲିଙ୍ଗନ କରି ରଖିଛନ୍ତି। ତେଣୁ ସେ ବସିଲା ବେଳେ, ବୁଲିଲା ବେଳେ, ଖାଇଲା ବେଳେ, ଶୋଇଲା ବେଳେ, ପାଣି ପିଇଲା ବେଳେ, କଥା କହିଲା ବେଳେ କିଛି ଚିନ୍ତା କରିପାରୁନଥିଲେ, କ'ଣ କରୁଛନ୍ତି ସେ। ଭଗବତ ଗୀତାରେ ପଞ୍ଚମଧ୍ୟାୟରେ ସେ ସବୁଟି ଅଛନ୍ତି, କ'ଣ ସେଇଟା, ଅଭିମାନ ବିସ୍ଫୋରଣ ଗୁଣ ମିଶନ ଇନ୍ଦ୍ରିୟାଣ ଜାତୀୟ କରିଛନ୍ତି ଦିଦାର, ସେ ସବୁ କଲେ ମଧ୍ୟ କିଛି କରୁନାହାନ୍ତି, ଏଇଭଳି ଭାବରେ ପ୍ରହ୍ଲାଦ ମହାରାଜ କଥା କୁହାଯାଇଛି। ତେଣୁ ହିରଣ୍ୟକଶିପୁ ଚିନ୍ତା କରୁଥିଲା, କିଏ ମୋ ବିରୁଦ୍ଧରେ ରହିଛି, ବ୍ରହ୍ମାଙ୍କଠାରୁ ଶକ୍ତି ପାଇକିରି ବ୍ରହ୍ମାଙ୍କ ମଧ୍ୟ ଭୁଲି ଯାଇଛନ୍ତି, କାରଣ ସେ ଏଭଳି ଶକ୍ତି ପାଇଯାଇଛନ୍ତି, କେହି ତାଙ୍କୁ ସମକକ୍ଷ ହୋଇପାରିବେ ନାହିଁ, ବ୍ରହ୍ମା ସେ ବର ଦେଇଛନ୍ତି, ପ୍ରତିଦ୍ୱନ୍ଦ୍ୱୀ କେହି ତାଙ୍କର ହୋଇପାରିବେ ନାହିଁ। ତେଣୁ 33 କୋଟି ଦେବତା କେବଳ ବ୍ରହ୍ମା ବିଷ୍ଣୁ ଶିବ ତିନି ଜଣଙ୍କୁ ଛାଡ଼ିଦେଲେ, ଆଉ ସମସ୍ତଙ୍କୁ ଆଣି ସେ ଖଟାଉଥିଲେ, ହିରଣ୍ୟକଶିପୁ ଏତେ ଶକ୍ତି ଥିଲା। ତେଣୁ ଏଇଭଳି ଭାବରେ ପ୍ରହ୍ଲାଦଙ୍କୁ ପଚାରୁଛନ୍ତି, ପ୍ରହ୍ଲାଦଙ୍କ ସହିତ କହୁଛନ୍ତି, ମୋର ମୁଁ ଯାହା ବିରୁଦ୍ଧରେ କାର୍ଯ୍ୟ କଲେ ମଧ୍ୟ ମୋର ମଙ୍ଗଳ ହେବ, କିଛି ଅସୁବିଧା ନାହିଁ, ମୁଁ ଶକ୍ତି ମୋର ପ୍ରକାଶ ପାଇବ, ଏତେ ଶକ୍ତି ରହିଛି। ତେଣୁ ତାଙ୍କୁ କହୁଛନ୍ତି, ଯସ୍ତୟ ମନ୍ଦ ଭାଗ୍ୟୋକ୍ତା ମଦନ୍ୟ ଜଗଦୀଶ୍ୱର, ମୋ ଠାରୁ ଆଉ କିଏ ଜଗଦୀଶ୍ୱର ଅଛନ୍ତି, କୁଆସୁ ଯଦି ସେ ସର୍ବତ୍ର କସ୍ମା ସ୍ତମ୍ଭେ ନ ଦିଶ୍ୟତେ, କେଉଁଠି ସେ ଅଛନ୍ତି, ନା ସେ ସବୁଠାରେ ଅଛନ୍ତି, ନା ସବୁଠାରେ ଅଛନ୍ତି, କସ୍ମା ସ୍ତମ୍ଭେ ନ ଦିଶ୍ୟତେ, କାହିଁକି ସ୍ତମ୍ଭରେ ଦେଖାଯାଉନାହାନ୍ତି, ନା ଦୃଶ୍ୟତେ ଦେଖାଯାଉଛନ୍ତି, ଏ ସେ ମନର ଭାବନା ସବୁ ଭାବ ସବୁ ରହିଛି। ତେଣୁ ସେ ସ୍ତମ୍ଭକୁ ଯେତେବେଳେ ଆଘାତ କଲେ ମୁଷ୍ଟିରେ, ସେ ସେ ଭଗବାନ ପ୍ରକଟ ହେଲେ, ଜୟ ନିସିଂହ ଶ୍ରୀ ନିସିଂହ, ଜୟ 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 ଶ୍ରୀ ନିସିଂହ, ଉଗ୍ରଂ ବୀରଂ ମହାବିଷ୍ଣୁ ପ୍ରହ୍ଲାଦେଶ ମୁଖପଦ୍ମ ବୃନ୍ଦମ, ଏଇଭଳି ଭାବରେ ନୃସିଂହଦେବ ଭାବିଲେ ଭାବେ ନୃସିଂହଦେବ ଭାବିଲେ ଭାବେ ଏବଂ ଦେଖେଇଦେଲେ, ଭଗବାନ ବିରୁଦ୍ଧରେ ଯିଏ କାର୍ଯ୍ୟ ଅପରାଧ କରିବ ଭଗବାନ କଥା ଛାଡ଼ନ୍ତୁ, ଭଗବାନ ଭକ୍ତ ବିରୁଦ୍ଧରେ ଭଗବାନ ସେଇଟା କହିଥିଲେ, ଦେବତାମାନେ ସେଇଟା କହିଥିଲେ, ଦେବତାମାନେ ଥ୍ରାଇ ଥ୍ରାଇ ଭଗବାନ ପ୍ରାର୍ଥନା କରୁଥିଲେ, ପ୍ରଭୁ ରକ୍ଷା କରନ୍ତୁ, ପ୍ରଭୁ ରକ୍ଷା କରନ୍ତୁ, ହିରଣ୍ୟକଶିପୁ ତାକୁ ରକ୍ଷା କରିବା ପାଇଁ ଆଉ କୌଣସି ଉପାୟ ନଥିଲା, ତେଣୁ ସେ ଭଗବାନଙ୍କ ଶରଣରେ ଯାଇଥିଲେ। କିନ୍ତୁ ଭଗବାନ କହିଲେ, ଟିକେ ଅପେକ୍ଷା କର, କାଳକୁ ଅପେକ୍ଷା କର, ଯେତେବେଳେ ସେ ମୋର ଭକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ସେତେବେଳେ ମୁଁ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବି। ତେଣୁ ପ୍ରହ୍ଲାଦଙ୍କୁ ଯେତେବେଳେ ହତ୍ୟା କରିବାକୁ ବସିଥିଲେ, ସେହି ସମୟରେ ଭଗବାନ ଆବିର୍ଭାବ ହେଲେ, ଭଗବାନ ଆବିର୍ଭାବ ସତ୍ୟଂ ବେଦାତମ ନିଜ ବୃତ୍ତି ଭାସିତମ, ଏସବୁ କଥା ରହିଛି। ଭଗବାନ ବିରୁଦ୍ଧରେ ଆଜି ପର୍ଯ୍ୟନ୍ତ ଏଭଳି କୌଣସି ଇତିହାସ ନାହିଁ, ଭବିଷ୍ୟତରେ ମଧ୍ୟ ହେବ ନାହିଁ। ଭଗବାନ ବିରୁଦ୍ଧରେ ଯେଉଁମାନେ ଅପରାଧ କରିବେ ସେମାନଙ୍କର କେବେ ହେଲେ ମଙ୍ଗଳ ହୋଇପାରିବ ନାହିଁ, ଯେଉଁମାନେ ମଙ୍ଗଳ ଚାହାନ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ତେଣୁକରି ଏଇଟା ଇନଡାଇରେକ୍ଟଲି ପରୋକ୍ଷ ଭାବରେ ଭଗବାନ ଶିକ୍ଷାଟି ଆମକୁ ଦେଉଛନ୍ତି, ପ୍ରତ୍ୟେକ ଭାବରେ ଯଦି ଏହି ଶିକ୍ଷାଟି ନଥାନ୍ତା ସମସ୍ତେ କହୁଛନ୍ତି ଭଗବାନ ବିରୁଦ୍ଧରେ କଲେ ମଧ୍ୟ ଆମେ ମଙ୍ଗଳ ପାଇପାରିବା, କାରଣ କୌଣସି ଇତିହାସ ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇକରି କାହାର କିଛି ଅମଙ୍ଗଳ ହୋଇଛି। ତେଣୁ ଭଗବାନ ଏଇଟାକୁ ଦେଖାଉଛନ୍ତି, ଏ ଶିକ୍ଷା ଆମକୁ ଦେଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ହରେ ରାମ। ପ୍ରତ୍ୟକ୍ଷ ଭାବରେ ଏବଂ ପରୋକ୍ଷ ଭାବରେ ଏଇ ଦୁଇଟି ରହିଛି, ବିଧି ନିଷେଧ ରହିଛି, ଏଇଟା କରିବା ପୁଣି ଏଇଟା କରିବା ନାହିଁ, ଏ ଦୁଇଟି ଜିନିଷ ରହିଛି, ବିଧି ନିଷେଧ। ଖାଲି ଯଦି ବିଧି ଥାଆନ୍ତା ନିଷେଧ ନଥାନ୍ତା ଆମର ଇସ୍କନରେ ବହୁତ ଭକ୍ତ ହେଇଥାନ୍ତେ। ନୋ ମିଟିଂ ନୋ ଟିକ୍ସ ଏସବୁ ନଥାନ୍ତା ବହୁତ ଲୋକ ଆସିଥାନ୍ତେ। ବହୁତ ଲୋକ ଆସୁନାହାନ୍ତି କାହିଁକି ନା ଏସବୁ ଏତେ ନିଷେଧ ରହିଛି, ଏଇଟା କରିବ ନାହିଁ ସେଇଟା କରିବ ନାହିଁ ସେଇଟା କରିବ ନାହିଁ, ଚାହା ବି ପିଇବ ନାହିଁ, ପାନ ବି ଖାଇବ ନାହିଁ ଏସବୁ। ଯେତେବେଳେ ଆମର ପ୍ରଭୁପାଦ ମହାରାଜ କହୁଥିଲେ, ଜଣେ ପ୍ରଭୁପାଦଙ୍କ ଗୁରୁ ଭାଇ ବା ତୁଳସୀଦାସ ଠାକୁରଙ୍କର ଜଣେ ଶିଷ୍ୟ ଯାଇଥିଲେ ଇଂଲଣ୍ଡ, ଇଂଲଣ୍ଡର ଜଣେ ରହିଥିଲେ, ସେଠି ସବୁ ଜେଟ୍ ରହିଛନ୍ତି, ଲର୍ଡ଼ ସବୁ ରହିଛନ୍ତି, ଲର୍ଡ଼ ଅଫ୍ ଜେଟ୍ଲ୍ୟାଣ୍ଡ, ଜେଟ୍ଲ୍ୟାଣ୍ଡର ଜଣେ ଲର୍ଡ଼ ଥିଲେ। ସେ ତାଙ୍କୁ ଦେଖା କରି କହିଲେ, ସ୍ୱାମୀଜୀ ଆପଣ ମୋତେ ବ୍ରାହ୍ମଣ କରିଦେଇପାରିବେ? ହଁ କରିଦେଇପାରିବେ। ନା କ'ଣ କରିବାକୁ ପଡ଼ିବ? ନା ଚାରୋଟି ନିଷେଧ ମାନିବାକୁ ପଡ଼ିବ, ଚାରୋଟି ନିଷେଧ ମାନିବାକୁ ପଡ଼ିବ। ନା କ'ଣ କ'ଣ? ନା ନୋ ମିଟ୍ ଇଟିଂ ଦିଉତଙ୍କ ପାହାଣ ସ୍ତ୍ରୀଙ୍କ ସୁନା, ଏଇଟା କରିବ ନାହିଁ, ଦିସ୍ ଇଜ୍ ଇମ୍ପସିବଲ। ତେଣୁ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ସେତେବେଳେ ତାଙ୍କୁ ମଧ୍ୟ କହୁଥିଲେ, ଆପଣ ଏସବୁ କରନ୍ତୁ ନାହିଁ, ଏଇଟା ହେଇପାରିବ ନାହିଁ। ପ୍ରଭୁପାଦ ମହାରାଜ କମ୍ପ୍ରମାଇଜ୍ କରିନଥିଲେ, ଏଇ ଯେଉଁ ଚାରୋଟି ରହିଛି ନିଷେଧ, ବିଧି ନିଷେଧ ରହିଛି, ଏଇଟା ଯେଉଁମାନେ ମାନିବେ ଗ୍ରହଣ କରିବ। ତେଣୁ ସବୁ ଗ୍ରହଣ କଲେ, ଏ ମାନିକିରି ଭଗବାନଙ୍କର ନାମ ନେଲେ, ଏସବୁ କଥା ରହିଛି। ତେଣୁ ଏ ଦୁଇଟି ଜିନିଷ ରହିଛି, ପ୍ରତ୍ୟକ୍ଷ ଏବଂ ପରୋକ୍ଷ। ଭଗବାନ ବିରୁଦ୍ଧରେ କାର୍ଯ୍ୟ କରିକିରି କେହି କାହାର ମଙ୍ଗଳ ହେଇନି ଆଜି ପର୍ଯ୍ୟନ୍ତ, ଆଉ ଭବିଷ୍ୟତ କେମିତି ହେବ? ଭବିଷ୍ୟତ ଅତୀତରେ ହେଇନାହିଁ, ଭବିଷ୍ୟତ କେମିତି ହେବ? ଏଇ ଶିକ୍ଷାଟି କୁହାଯାଉଛି। ଏଠି ଗୁପ୍ତବର୍ମା ମଧ୍ୟ ସେ କଥା କହୁଛନ୍ତି, କୌନୁ କ୍ଷମା କଳ୍ପିତ ତୟ ଦୁଜିନମା ଆଚରଣ। ସେଇ ଦୁଇ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟ କରିକିରି ଅପରାଧ କରିକିରି କାହାର ମଙ୍ଗଳ ହେବ? ସତରାଜ ତାଙ୍କର ଇଏ କଲେଣି, ତୁମେ ତାଙ୍କୁ ହତ୍ୟା କଲ, ତାଙ୍କର ମଙ୍ଗଳ ହେଲାନି, ତୁମର ବର୍ତ୍ତମାନ ତୁମର ମଧ୍ୟ ମଙ୍ଗଳ ହେବ ନାହିଁ, ତୁମ ଭଗବାନ ବିରୁଦ୍ଧରେ କାର୍ଯ୍ୟ କଲ। ତେଣୁ ତାପରେ ଶୋକରେ କହୁଛନ୍ତି, କଂସ ସହାନୁଭବ ଅପିତ, ବହୁତ ଉଦାହରଣ ରହିଛି ଅତୀତରେ ଏଇସବୁ ହେଇଯାଇଛି, ଭଗବାନ ବିରୁଦ୍ଧରେ ଅପରାଧ କରିକିରି ଯଦି କୃତ ଇଏ ଚିନ୍ତା କରୁଥିଲେ, ସତଧନ ଚିନ୍ତା କରୁଥିଲେ, ବହୁତ ଶକ୍ତି ରହିଛି ତାଙ୍କର। ଏବଂ କୃତବର୍ମା ମଧ୍ୟ ଜଣେ ମହାରଥୀ, ତାଙ୍କ ସେନାଧ୍ୟକ୍ଷ ଥିଲେ ମହାରଥୀ, ଆମେ ଦୁଇ ଜଣ ମିଶିଲେ କୃଷ୍ଣଙ୍କୁ ପରାସ୍ତ କରିଦେବା, ଏଇଭଳି ଭାବରେ ଚିନ୍ତା କରୁଥିଲେ ସେ। ତେଣୁ କୃତବର୍ମା କହୁଛନ୍ତି, କଂସ ସହାନୁଗୋ ଅପିତ, କଂସ ଏବଂ ତାଙ୍କର ଯେଉଁ ଅନୁଗମାନ ରହିଥିଲେ, ଅଷ୍ଟମଲ୍ଲ ତାଙ୍କର ଅଷ୍ଟ ଭାଇ ଥିଲେ, ଆଉ ବହୁତ ସବୁ ଥିଲେ ସୈନ୍ୟମାନେ ସବୁ ଥିଲେ, ବହୁତ କଂସଙ୍କର ଆଜ୍ଞା ସେମାନେ କାର୍ଯ୍ୟ କରୁଥିଲେ, କଂସଙ୍କର ଅନୁଗ ଅନୁଗ ସେ ଯେଉଁପରି କହିବେ ଯିବା ପାଇଁ ସେ ତାଙ୍କ ସେଇପଟେ ଯିବେ, ଅନୁଗ ଅନୁଗ କଂସ ଅନୁଗ କଂସର ଅନୁଗ ଯେତେ ଥିଲେ ଅପିତ, ଅପିତ ଶବ୍ଦର ଅର୍ଥ ହେଉଛି କ'ଣ ନା ସବୁ ମୃତ୍ୟୁବରଣ କରିଛନ୍ତି, ଭଗବାନ ବିରୁଦ୍ଧରେ ଯାଇକରି ସବୁ ମୃତ୍ୟୁବରଣ କରିଛନ୍ତି। ତେଣୁ ଭଗବାନ କହିଲେ, ମୃତ୍ୟୁ ସର୍ବବରସ୍ୟାହଂ ଉଦ୍ଭବଶ୍ଚ ଭବିଷ୍ୟତାଂ କୀର୍ତ୍ତି ଶ୍ରୀ ବାକ୍ୟ ନାରାୟଣ ସ୍ମୃତି ମେଧା ଦୃତିକ୍ଷମା। ଭଗବାନ ଏକାଧାରରେ ଅମୃତ ଏବଂ ମୃତ ମଧ୍ୟ, ମୃତ୍ୟୁ ମଧ୍ୟ। ଭଗବତ ଗୀତାରେ ଭଗବାନ କହିଲେ କ'ଣ, ତପାମି ହାମ ବର୍ଷମ ନିଗୃହାମି ଉତ୍ତାମ ଚ ଅମୃତଙ୍କ ମୃତ୍ୟୁ ସହ ସଦସତ୍ୟାହମ ଅର୍ଜୁନ। ଭଗବାନ ଏକାଧାରରେ କ'ଣ ତପ ଇଏ କରନ୍ତି, ତାପ ପ୍ରଦାନ କରନ୍ତି, ଏ ଗ୍ରୀଷ୍ମ ଦିନରେ ତାପ ପ୍ରଦାନ କରି ବର୍ତ୍ତମାନ ବର୍ଷା ଦିନରେ ସେଇ ବର୍ଷାକୁ ପ୍ରଦାନ କରୁଛନ୍ତି, ନିଗୃଣାମି ଉତ୍ତାମି ଚ। ତେଣୁ ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ, ଭଗବାନ ଶରଣରେ ଯେଉଁମାନେ ଯିବେ ଭଗବାନ ତାଙ୍କୁ ଅମୃତ ପ୍ରଦାନ କରିବେ, ଅମୃତତ୍ଵ ପ୍ରଦାନ କରିବେ, ଆଉ ଯେଉଁମାନେ ଭଗବାନ ବିରୁଦ୍ଧ କରିବେ ଭଗବାନ ତାଙ୍କ ପାଖରେ ମୃତ୍ୟୁ ରୂପରେ ଆସି ପହଞ୍ଚିବେ। ତେଣୁ ଆମ ଉପରେ ଚଏସ୍ ନିର୍ଭର କରୁଛି, ତୁମେ କ'ଣ କରିବ, ଆମର ଇଣ୍ଡିପେଣ୍ଡେନ୍ସରେ ଭଗବାନ ଇଏ କରୁନାହାନ୍ତି, ହସ୍ତକ୍ଷେପ କରୁନାହାନ୍ତି, ତୁମକୁ ଚଏସ୍ ଦେଇଦେ, ତୁମର ଦୁଇଟା ଚଏସ୍ ରହିଛି, ତୁମେ ଚାହିଁଲେ ଭଗବାନଙ୍କ ଶରଣ ଯିବ ତାହେଲେ ଭଗବତ ଧାମ ଯିବ, ତୁମେ ଯଦି ନ ଚାହିଁବ ଭଗବାନ ବିରୋଧ କରିବ କରିପାର, କିନ୍ତୁ ମୃତ୍ୟୁ କ'ଣ କ'ଣ କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ, ଅନେକ ଉଦାହରଣ। ଅନେକ ଉଦାହରଣ ରହିଛି। କଂସ ସହାନୁଗ ଅପିତୋ, ଏମାନେ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଯତ୍ ଦ୍ୱେଷାତ୍ ଅଜିତ ଶ୍ରିୟା, ଅଜିତ ଭଗବାନ, ସେ ଅଜିତ, ତାଙ୍କ ନାମ ହେଉଛି ଅଜିତ, ତାଙ୍କୁ କେହି ଜୟ କରିପାରିବେ ନାହିଁ ଅଜିତ। କିନ୍ତୁ ଅଜିତଙ୍କୁ ଜୟ କରିବା ପାଇଁ ଉପାୟ ରହିଛି, ଇଏ ଯେଉଁ ଚିନ୍ତା କରିଥିଲେ ଜୟ କରିବା ପାଇଁ ସେ ଉପାୟ ନୁହଁ। ଅଜିତଙ୍କୁ କେମିତି ଜୟ କରିବା ତାହା ଉପାୟ ବ୍ରହ୍ମା କହିଛନ୍ତି ଦଶମ ସ୍କନ୍ଧ 14 ଅଧ୍ୟାୟରେ। କ'ଣ କହିଲେ? ଜ୍ଞାନୀ ପ୍ରୟାସଂ ଉଦପାସନମନ୍ତ ଏବ ଜୀବନ୍ତି ସମ୍ମୁଖରତା ଭଗବଦୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଙ୍କନୁବାଂ ମନୋଭି ଯେ ପ୍ରାୟସୋ ଜିତୋ ଜିତୋ ପ୍ରସିତ ଲକ୍ଷ୍ୟା। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ଦଶମ ଚୈତନ୍ୟ ଚରିତ୍ରାମୃତ ମଧ୍ୟଲୀଳା ଅଷ୍ଟମ ଅଧ୍ୟାୟ ପରିଚ୍ଛେଦରେ ବର୍ଣ୍ଣନା କରାଯାଇଛି, ରାୟରାମାନନ୍ଦଙ୍କ ଗୋଦାବରୀ ନଦୀ ତଟରେ ରାୟରାମାନନ୍ଦଙ୍କ ସହିତ ଆଲୋଚନା ଚାଲିଛି। ସେଇଠି ପଚାରିଛନ୍ତି ସାଧ୍ୟ ସାଧନ, କଳିଯୁଗରେ ଲୋକମାନଙ୍କର ସାଧ୍ୟ ସାଧନ କ'ଣ? ଇଏ ହେଉଛି ରାମାନନ୍ଦ ହେଉଛନ୍ତି ଅର୍ଜୁନ ଏବଂ ମହାପ୍ରଭୁ ହେଉଛନ୍ତି କୃଷ୍ଣ। ଦ୍ୱାପର ଯୁଗରେ କୃଷ୍ଣ ଅର୍ଜୁନକୁ ଭଗବତ ଗୀତା ଜ୍ଞାନ ଦେଲେ ଏବଂ କଳିଯୁଗରେ ଆସିକରି ସେ ଅର୍ଜୁନ ଠାରୁ ଭଗବତ ଗୀତା ଶିକ୍ଷା କଲେ। ପଚାରୁଛନ୍ତି କ'ଣ ସାଧ୍ୟ ସାଧନ କୁହ। ତେଣୁ ରାୟରାମାନନ୍ଦ ବହୁତ ପ୍ରକାର କହିଲେ, ଶାସ୍ତ୍ରକୁ ସବୁ ଉଦ୍ଧାର କଲେ। ପ୍ରଥମେ କହିଲେ କ'ଣ କହିଲେ? ପ୍ରଥମେ କହିଲେ ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପରପୁମା ବିଷ୍ଣୁ ରାରଦତ ପନ୍ଥା ନାନ୍ୟତତ୍ତ୍ୱ ସକାରଣ। ଇଏ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ବର୍ଣ୍ଣାଶ୍ରମ। ଚାରି ବର୍ଣ୍ଣ ଚାରି ଆଶ୍ରମ ରହିଛି ଏବଂ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନ୍ୟ କୌଣସି ଉପାୟ ନାହିଁ। କିନ୍ତୁ ମହାପ୍ରଭୁ କହିଲେ ଏହ ବାହ୍ୟ, ଏଇଟା ନୁହଁ, ଆଗେ କହ ଆ ପରେ କ'ଣ ଯଦି କୁହ। ଏଇଭଳି ଭାବରେ କହି କହିକରି ଯେତେବେଳେ ଏହି ଶ୍ଳୋକଟି କହିଲେ ମହାପ୍ରଭୁ କହିଲେ ଏହ ହ କଳିଯୁଗରେ ଭଗବାନ ପ୍ରାପ୍ତ ହେବାର ଉପାୟ ହେଉଛି ଏଇଟା। ଭଗବାନ ହେଉଛନ୍ତି ଅଜିତ, କିନ୍ତୁ ଆମେ ତାକୁ ଜିତିଯିବା ତାହାର ଉପାୟ ହେଉଛି। ଏହି ସୂତ୍ରକୁ ସମସ୍ତେ ଜାଣନ୍ତି ନାହିଁ। ଆଉ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି କାଳକୁ ଜିତିବା ପାଇଁ, ମୃତ୍ୟୁକୁ ଜୟ କରିବା ପାଇଁ, ଭୌତିକ ଜଗତରେ ଦୁଃଖମୟ ଜଗତରେ ସୁଖ ପ୍ରାପ୍ତ ହେବା ପାଇଁ, କାଳକୁ କାଳର ନିୟମକୁ ଉଲ୍ଲଂଘନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା ଚାଲିଛି। ବୈଜ୍ଞାନିକମାନଙ୍କଠୁ ଆରମ୍ଭ କରି ଯେଉଁମାନେ ସମାଜରେ ମଙ୍ଗଳ କରିବା ପାଇଁ ଚାହୁଁଛନ୍ତି, ବିଭିନ୍ନ ପ୍ରକାର ବ୍ୟକ୍ତି ସବୁ ରହିଛନ୍ତି। ଏଇଭଳି ଭାବରେ ଯେଉଁ ଆୟୋଜନ ଚାଲିଛି, କିନ୍ତୁ କେହି ସଫଳ ହୋଇପାରିବେ ନାହିଁ। ସଫଳ ହେବାର ଉପାୟ ଏଇଠି ରହିଛି, ଜ୍ଞାନୀ ପ୍ରୟାସ, ନିଜ ଜ୍ଞାନ ମାଧ୍ୟମରେ ତୁମେ ପାଇପାରିବ ନାହିଁ, ଶାନ୍ତି ପାଇପାରିବ ନାହିଁ, ସୁଖ ପାଇପାରିବ ନାହିଁ, ଆନନ୍ଦ ମଙ୍ଗଳ ପାଇପାରିବ ନାହିଁ, ପାଇପାରିବ ନାହିଁ ଜ୍ଞାନ ମାଧ୍ୟମରେ। ଜ୍ଞାନୀ ପ୍ରୟାସ ମୋଦ ପାସ, ଏ ତ ତ୍ୟାଗ କରିବାକୁ ପଡ଼ିବ। ତାହେଲେ କ'ଣ କରିବା ନା? ଜ୍ଞାନୀ ପ୍ରୟାସ ମୋଦ ପାସ ନମନ୍ତ ହେବ, ବିନମ୍ର ସହକାରରେ ନମନ୍ତ ହେବ ଜୀବନ୍ତି ସନ୍ମୁଖରେତା ଭଗବଦୀୟ ବାର୍ତ୍ତା। ସନ୍ମୁଖରେତା ଭଗବାନଙ୍କ ମୁଖରୁ, ଭଗବାନଙ୍କ ଭକ୍ତଙ୍କ ମୁଖରୁ ଭଗବଦୀୟ ବାର୍ତ୍ତା, ଭଗବାନ କଥା ଶ୍ରବଣ କରିବା। ଯାହା କରୁଛେ ବର୍ତ୍ତମାନ ଭଗବଦୀୟ ବାର୍ତ୍ତା, ଭଗବାନ କଥା ଶ୍ରବଣ କରୁଛେ। ସ୍ଥାନେ ସ୍ଥିତା, ସେ ଯେଉଁ ସ୍ଥାନରେ ଥାଆନ୍ତୁ ତାକୁ କରିବା ଦରକାର ନାହିଁ। ତନୁବାନ ମନୋଭି, ଯେଉଁ ଶ୍ରବଣ କରିବେ ବହୁତ ଶ୍ରଦ୍ଧାର ସହିତ, ବହୁତ ଗମ୍ଭୀର ଭାବରେ ଶ୍ରବଣ କରିବେ। ତନୁ ବା ମନୋବୀର, ତନୁ ଶରୀର ଦ୍ୱାରା, କର୍ଣ୍ଣଟା ଗୋଟେ ଶରୀରରେ ଆସୁ, କର୍ଣ୍ଣ ଦ୍ୱାରା ଶୁଣିବେ, ଭାଙ୍ଗ ଦ୍ୱାରା କେମିତି ଶୁଣିବେ, ବାଙ୍ଗ ଦ୍ୱାରା ତାଙ୍କୁ ପ୍ରଶଂସା କରିବେ, ଯାହାଙ୍କର କଥା ଶୁଣିବେ ତାଙ୍କୁ ଅନୁମୋଦନ କରିବେ, ଆପଣଙ୍କ କୃପାରୁ ଆମେ ସବୁ ଶୁଣିଲୁ ଏଇଟା ଅନୁମୋଦନ କରିବେ। ମନରେ କେମିତି ଶୁଣିବେ ନା, ମନରେ ମଧ୍ୟ ଚିନ୍ତା କରିବେ, ଭଗବାନ କଥା ଚିନ୍ତା କରିବେ, ଯେଉଁମାନେ କଥା କହୁଛନ୍ତି ତାଙ୍କୁ ମଧ୍ୟ ସେଇଭଳି ଭାବେ ସମ୍ମାନ ପ୍ରଦର୍ଶନ କରିବେ। ତନୁ ବାଙ୍ଗ ମନୋଭି, ଯିଏ ପ୍ରାୟ ସୋ, ଯିଏ ଯେଉଁଭଳି ଭାବରେ ପ୍ରୟାସ କରୁଛନ୍ତି ଏଇଭଳି ଭାବରେ, ଯଦିଓ ଭଗବାନ ଅଜିତ କିନ୍ତୁ ସେ ଜିତିଯିବେ। ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏଇଭଳି ଭାବରେ ଅନେକ ଉଦାହରଣ ରହିଛି, ଅନେକ ଉଦାହରଣ ରହିଛି। ଏତେ ଦେଖିବା କୋଟି କୋଟି ଉଦାହରଣ ରହିଛି ଭଗବାନଙ୍କ ଲୀଳାରେ। ଯେଉଁମାନେ ତାଙ୍କ ବିରୁଦ୍ଧରେ ଯାଇଛନ୍ତି ସମସ୍ତେ ମୃତ୍ୟୁବରଣ କରିଛନ୍ତି। କେତୋଟି ଉଦାହରଣ ଦେଲେ, ଏଇ ଦ୍ୱାପର ଯୁଗର ଉଦାହରଣ ଦେଲେ, ଏବଂ ବହୁତ ଅତୀତ କଥା କହିଲେ ନାହିଁ, ସେଇ ଯେଉଁ ଲେଟେଷ୍ଟ ନ୍ୟୁଜ୍ଟାକୁ ଦେଲେ, ଲେଟେଷ୍ଟ ଘଟଣା ଏଇଟା ସମସ୍ତେ ଭୁଲି ଯାଇଥିବେ ଅତୀତ କଥା କ'ଣ ହେଇଥିଲା, ଭଗବାନ ରାମଚନ୍ଦ୍ର ଆସିଥିଲେ ତ୍ରେତା ଯୁଗରେ, ଏ ଲକ୍ଷ ଲକ୍ଷ ବର୍ଷ ତଳର କଥା, କିନ୍ତୁ ଭଗବାନ କୃଷ୍ଣ ଯେଉଁ ଲୀଳା ସବୁ କରିଛନ୍ତି ସେଇ ଲୀଳାଟିକୁ ବର୍ଣ୍ଣନା କଲେ, କିଛି ବର୍ଷ ତଳର ଘଟଣା, ବେଶୀ ବର୍ଷ ନୁହଁ, ଅଳ୍ପ 2-4 ବର୍ଷ ତଳର ଘଟଣା। ଭଗବାନ ପ୍ରଥମେ ଯେଉଁ ପ୍ରଥମେ ଯେତେବେଳେ ମଥୁରାକୁ ଆସିଲେ 20-25 ବର୍ଷ ତଳର ଘଟଣା, ଆସିଲେ କଂସକୁ ହତ୍ୟା କଲେ, ଏଇଭଳି ଭାବେ ହତ୍ୟା କଲେ, ଭଞ୍ଚକୁ ଗୋଟେ ଡିଆଁ ମାରିଲେ ଭଗବାନ, ଚଢ଼ିକିରି ଗଲେନି, ସେ ବହୁତ ଉଚ୍ଚ ଭଞ୍ଚରେ ରହିଥିଲେ, ସେ ଯେଉଁ କ'ଣ ମଲ ହେଇଥିଲା, କ୍ରୀଡ଼ା ଅଙ୍ଗଣ ହେଇଥିଲା, ସେଇଠି ଗୋଟେ ବିରାଟ ବଡ଼ ମଞ୍ଚରେ ସେ ବସିଥିଲା, ମାମୁଁ ବସିଥିଲେ, ଭଣ ତାକୁ ଡକେଇକି ଦେଖିବା ପାଇଁ, ମଲ୍ଲ ଯୁଦ୍ଧରେ ତାଙ୍କୁ ହତ୍ୟା କରିବା ଚିନ୍ତା କରୁଥିଲେ, ମୁଁ ଏଇଭଳି ଭାବରେ ମଙ୍ଗଳ ପ୍ରାପ୍ତ ହେବି ଚିନ୍ତା କରୁଥିଲେ କଂସ। ତେଣୁ ଭଗବାନ ସମସ୍ତଙ୍କୁ ହତ୍ୟା କରିସାରିଲା ପରେ ଯେତେବେଳେ ହତ୍ୟା କରିଦେଲେ, ସେତେବେଳେ କଂସ କହୁଛି ମାର ତାକୁ ମାର ତାକୁ ମାର ତାକୁ ମାର, ଏଇଭଳି ଭାବରେ ଯେତେବେଳେ କଂସ ବିଳାପ କରିଥିଲା, ରଡ଼ି ଛାଡ଼ିଥିଲା, ଭଗବାନ ଗୋଟେ ଡିଆଁ ମାରିଲେ, ସେ ମଞ୍ଚ ଉପରୁ ଯାଇ ପହଞ୍ଚିଗଲେ ଗୋଟେ ଡିଆଁରେ। ତେଣୁ କଂସ ସଜାଗ ହେଇଗଲା, ଆଜି ପର୍ଯ୍ୟନ୍ତ ପାଖାପାଖି ଭାରତ କ'ଣ 19-20 ବର୍ଷ ପର୍ଯ୍ୟନ୍ତ, କାରଣ ଅଷ୍ଟମ ଗର୍ଭରେ ଭଗବାନ ଆସିଲେ, ତା ପୂର୍ବରୁ ଆକାଶବାଣୀ ହେଇଥିଲା ଦେବୀଙ୍କର ଅଷ୍ଟମ ଗର୍ଭ ତ ହତ୍ୟା କରିବ, ତେଣୁ ପାଖାପାଖି 7-8 ବର୍ଷ ଚାଲିଗଲା ଭଗବାନ ଜନ୍ମ ହେବାରେ। ତାପରେ 11 ବର୍ଷ ଚାଲିଗଲା ଭଗବାନ ବୃନ୍ଦାବନ ଲୀଳା, ଏମିତି ଏଇଭଳି ଭାବରେ 19-20 ବର୍ଷ ପର୍ଯ୍ୟନ୍ତ କଂସ ସବୁବେଳେ ଚିନ୍ତା କରୁଥିଲା। କଂସ ସିଏ ମଧ୍ୟ ସବୁବେଳେ ଚିନ୍ତା, ଆସନ ସମ୍ବିଷଣ ତିଷ୍ଠନ ଭୁଞ୍ଜାବନ ପର୍ଯ୍ୟଟନ ମହିମ ଚିନ୍ତୟାନ ଋଷିକେଶ, ଏଭଳି ଭାବେ ଚିନ୍ତା ଅପସତ୍ୟନ୍ମୟ ଜଗତ, ସବୁଠାରେ ସେ ଭଗବାନ ଦର୍ଶନ କରୁଥିଲା। ଭକ୍ତ ଏଭଳି ଦେଖିପାରିବ ନାହିଁ, ସେ ଯେଉଁଭଳି ଦେଖୁଥିଲା ଭଗବାନଙ୍କୁ ଦେଖୁଥିଲା, ମୃତ୍ୟୁ ରୂପରେ ଦେଖୁଥିଲା ସେ। ତେଣୁ ଆଜି ଯେତେବେଳେ ସେ ସମୟ ଆସିଗଲା, ତାହାର ଖଡ଼ଗ ଧରି ପ୍ରସ୍ତୁତ ହେଇଗଲା, ଖଡ଼ଗ ଆଉ ଢାଳ ଧରିକି ପ୍ରସ୍ତୁତ ହେଇଗଲା ଯୁଦ୍ଧ କରିବା ପାଇଁ, ଆଉ ଭଗବାନ ସହିତ କ'ଣ ଯୁଦ୍ଧ କରିବ, ଭଗବାନ ଏଭଳି ଭାବେ ବ୍ୟବସ୍ଥା କଲେ, ସେ ଯେଉଁ ଖଡ଼ଗ ଆଉ ଢାଳ ବୁଲାଉଥିଲା, ଭଗବାନ ତା ଭିତରେ ପ୍ରବେଶ କରିକି ତା ଚୁଟି ଧରିକି ତଳୁ ପକେଇଦେଲେ, ତଳୁ ପକେଇଦେଲା ବେଳେ ତା'ର ମୃତ୍ୟୁ ହେଇଗଲା। ତେଣୁ ଭଗବାନ ତା ଉପରେ ଡେଇଁଲେ, ଆଉ ଡେଇଁକିରି ତାକୁ ଦୁଇଟା ଘୁଷି ପାରିଲେ ମଧ୍ୟ, ମାରିକିରି ତାହାର ଚୁଟିକି ଧରିକିରି ସେ ଯେଉଁ ରହିଛି ମଲ୍ଲ ରହିଛି ତାହାରି ସେଇ ମଞ୍ଚରେ ଚାରିଆଡ଼େ ସେ ବୁଲେଇଲେ, ଚାରିଆଡ଼େ ଚୁଟିକି ଧରି ବୁଲେଇଲେ, ହାହାକାର ପଡ଼ିଗଲା। ତା'ପରେ ଯେଉଁମାନେ କଂସ ଅନୁଗତ ଯେଉଁମାନେ ଥିଲେ ସେମାନେ ସବୁ ହାହାକାର କରିବା ପାଇଁ ଆରମ୍ଭ କଲେ, କିନ୍ତୁ କଂସ ବିରୁଦ୍ଧ ଯେଉଁମାନେ ଥିଲେ ସେମାନେ ଆନନ୍ଦରେ ହାହା କରି ହସିବା ପାଇଁ ଆରମ୍ଭ କଲେ। ହାହା ଶବ୍ଦ ଦୁଇଟି ବସ୍ତବ ପ୍ରକାଶ କରିବ, ଗୋଟେ ଦୁଃଖରେ ଗୋଟେ ଆନନ୍ଦରେ ସୁଖରେ, ଏ ଶବ୍ଦ ରହିଛି। ତେଣୁ ହାହାକାର କରିବା ପାଇଁ ଆରମ୍ଭ କଲେ, ଏବଂ ଭଗବାନ କାହିଁକି ଏଇଟା କଲେ ନା, ସମସ୍ତଙ୍କର ଭୟ ଥିଲା ଇଏ ମରିବ ନାହିଁ, ଏତେ ଶକ୍ତି ରହିଛି ମରିବ ନାହିଁ, ଟିକେ ପରେ ପୁଣି ବଞ୍ଚିଯିବ। ତେଣୁ ଭଗବାନ ଦେଖେଇଦେଲେ, ଦେଖ ଇଏ ମୃତ୍ୟୁବରଣ କରିଛି ବଞ୍ଚିପାରିବ ନାହିଁ, ତାକୁ ଘୋଷାରିଲେ, ଘୋଷାରି ଘୋଷାରି ନେଲେ, ଚାରିପଟେ ବିରାଟ ବଡ଼ ଷ୍ଟାଡ଼ିୟମ ଥିଲା, ଚାରିପଟେ ବୁଲେଇଲେ ସିଏ ଭଗବାନ ଏଇଭଳି ଭାବରେ ସହାନୁଗ ଏଇଭଳି ଭାବରେ କଂସକୁ ହତ୍ୟା କଲା ପରେ, ତା ପୂର୍ବରୁ ମଧ୍ୟ ମଲ୍ଲ ଅଷ୍ଟମଲ୍ଲ ଇତ୍ୟାଦି ସବୁ ହତ୍ୟା କଲେ, କୁବୁଡ଼ା ବିଡ଼ୁକୁ ହତ୍ୟା କଲେ, ସବୁ କଂସ ଅନୁଗ ସମସ୍ତେ କଂସର ଆଜ୍ଞାରେ କାର୍ଯ୍ୟ କରୁଥିଲେ, ଏବଂ କଂସକୁ ମାରିସାରିଲା ପରେ ତାଙ୍କର ଅଷ୍ଟ ଭାଇ ମଧ୍ୟ ଆସିଗଲେ କୃଷ୍ଣଙ୍କ ସହିତ, କୃଷ୍ଣ ବଳରାମଙ୍କ ସହିତ ଯୁଦ୍ଧ କରିବା ପାଇଁ, ବଳରାମ ଏକା ସମସ୍ତେ ମାରିଦେଲେ ଅଷ୍ଟ ଭାଇଙ୍କୁ, ଏବଂ ଯତ୍ ଦ୍ୱେଷା ତ୍ୟାଜିତ ସିଆ, ଏଇଭଳି ଭାବରେ କଂସ ଭଗବାନ ଦୋଷ କରିକିରି ସେ କେବଳ ନିଜେ ପ୍ରାଣ ହରିଲା ତା ନୁହଁ, ତାହାର ଧନ ସମ୍ପତ୍ତି ମଧ୍ୟ ଶ୍ରିୟା କହିଲେ ଲକ୍ଷ୍ମୀଦେବୀ ମଧ୍ୟ ତାକୁ ତ୍ୟାଗ କରିଦେଲେ, ରାଜ୍ୟରୁ ଭ୍ରଂଶ ହେଇଗଲା ସିଏ, ଆଉ ରାଜ୍ୟ ପ୍ରାପ୍ତ ହେଲା ନାହିଁ, ରାଜ୍ୟରୁ ବଞ୍ଚିତ ହେଇଗଲା ଶ୍ରିୟା ଲକ୍ଷ୍ମୀଦେବୀଙ୍କ ଠାରୁ ବଞ୍ଚିତ ହେଇଗଲା। ଏବଂ ଜରାସନ୍ଧ ସପ୍ତଦଶ ସଂଯୋଗା, ଜରାସନ୍ଧ 18 ବର୍ଷ କାଳ ଇଏ ଆସୁଥିଲା ଯୁଦ୍ଧ କରୁଥିଲା, ପ୍ରତି ବର୍ଷ ଜରାସନ୍ଧ ଏକୁଟି ଆସୁନଥିଲା, ବା ଗୋଟିଏ ଅକ୍ଷୁଣୀ ସୈନ୍ୟ ନୁହଁ, ବା 2 ଅକ୍ଷୁଣୀ ସୈନ୍ୟ ନୁହଁ, 23 ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲା। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନ ରୂପୀ ବିଶାଖର ଅକ୍ଷୁଣୀ ଗୁଣିକିରି ବିଶାଖର କେତେ ହେଉଛି, ଗୋଟିଏ ଅକ୍ଷୁଣୀ ସୈନ୍ୟ ହେଉଛି 2,18,700, 23 ଅକ୍ଷୁଣୀ ସୈନ୍ୟ ହେଲେ ପାଖାପାଖି 50,30,000, ଏତିକି ସୈନ୍ୟ ଆଣିକି ଆସୁଥିଲା। ଏତିକି ସୈନ୍ୟ ଆଣିକି ଆସିଥିଲା ଭଗବାନ ସମସ୍ତ ସୈନ୍ୟମାନଙ୍କୁ ହତ୍ୟା କରିକିରି ତାକୁ ମଧ୍ୟ ତାକୁ ବିରତ କରିଦେଉଥିଲେ। ସପ୍ତଦଶ ସଂଯୋଗ ବିରତୁ ଗତ ଏବଂ ତାକୁ ଆଉ ଛାଡ଼ୁଥିଲେ, ତାକୁ ପ୍ରାଣ ପ୍ରଦାନ କରୁଥିଲେ ଏବଂ ତା ରଥରେ ଛାଡ଼ୁନଥିଲେ, ସେ ଚାଲି ଚାଲି ଯାଉଥିଲା ବିରତ। ରଥକୁ ମଧ୍ୟ ଭାଙ୍ଗି ଦେଉଥିଲେ ଭଗବାନ, କି ରଥକୁ ନେଇକି ତାଙ୍କୁ ବ୍ୟବହାର କରୁଥିଲେ। ଯାହା ହେଉ, ଏଇଭଳି ଭାବରେ ରଥ ସେ ନଥିଲା, ଚାଲି ଚାଲି ଯାଉଥିଲା। ପ୍ରଥମ ଥର ଯେତେବେଳେ ହେଲା କଂସକୁ ହତ୍ୟା କଲା ପରେ, ତାପରେ ଯେଉଁ ତାର କନ୍ୟା ଦୁଇଜଣ, କଂସର ପତ୍ନୀ ଯେଉଁ ଦୁଇଜଣ ଥିଲେ, ଯିଏକି ମଗଧର ବା ଯେଉଁ ବର୍ତ୍ତମାନ ବିହାର ରହିଛି ମଗଧ, ସେଇଠିକାର ସେ ହେଉଥିଲେ ରାଜା ଥିଲେ ଜରାସନ୍ଧ। ସମଗ୍ର ପୃଥିବୀର ରାଜାମାନେ ତାକୁ ଭୟ କରି ରହିଥିଲେ। ତେଣୁ ତାଙ୍କର ଯେଉଁ ଦୁଇ କନ୍ୟା ଅସ୍ଥି ଏବଂ ପ୍ରାପ୍ତି ଦୁଇଜଣ ଆସି କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଇଏ ଡିସିସନ୍ ନେଲେ ବା ଇଏ ନେଲେ ଯେ ମୁଁ ବର୍ତ୍ତମାନ ପୃଥିବୀକୁ କୃଷ୍ଣ ବଳରାମ କ'ଣ ସମସ୍ତ ପୃଥିବୀକୁ ଅଯାଦବ କରିଦେବି, ଆଉ କୌଣସି ଯାଦବ ଶ୍ରେଣୀ ରଖିବି ନାହିଁ, ଯାଦବ ରଖିବି ନାହିଁ, ସମସ୍ତଙ୍କୁ ହତ୍ୟା କରିବି ଗୋଟି ଗୋଟି କରିକି। ଏଇଭଳି ଭାବରେ ପ୍ରଣୟ ନେଇକି ଡିସିସନ୍ ନେଇକିରି ନେଇକିରି ସମଗ୍ର ପୃଥିବୀର ରାଜାମାନଙ୍କୁ ଆଦେଶ ଦେଲେ ତୁମ ସୈନ୍ୟ ପଠାଅ। ଏଇଭଳି ଭାବରେ ତେଇଶ ଅକ୍ଷୁଣୀ ସୈନ୍ୟ, ଗୋଟିଏ କମ୍ ନୁହଁ କି ଗୋଟିଏ ଅଧିକା ନୁହଁ, ଆଚାର୍ଯ୍ୟ କହୁଛନ୍ତି 50,30,000 ସୈନ୍ୟ ଆଣିକି ପ୍ରତିବର୍ଷ ସେ ଆସୁଥିଲା। ଏବଂ ପ୍ରତିବର୍ଷ ଭଗବାନ ପ୍ରଥମ ବର୍ଷରେ ଯେଉଁ ଯୁଦ୍ଧ ହେଇଥିଲା ସେଇଟାକୁ ଆମର ଏ ମଥୁରା ଲୀଳାରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଗୋଟେ ନଦୀ ହେଇଯାଇଥିଲା, ରକ୍ତର ନଦୀ ହେଇଯାଇଥିଲା, ତା ଦେହରେ ଏ ଯେଉଁ ମସ୍ତକ ହସ୍ତ ଏସବୁ କ'ଣ ମାଛ କୁମ୍ଭୀର ଏଇଭଳି ଭାବରେ ପହଁରୁଥିଲା ଭଳିଆ ଲାଗୁଥିଲା, ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଆମେ ସବୁ ଆଲୋଚନା କରୁଥିଲେ, ତେଣୁ ଆମର ସବୁ ମନେ ଅଛି, ଏସବୁ କିଛି କିଛି ମନେ ଅଛି। ଏଇଭଳି ଭାବରେ ନଦୀ ଗୋଟେ ବହିଯାଉଥିଲା, ରକ୍ତର ନଦୀ। ଏଇଭଳି ଭାବରେ ସତର୍ଥର କାଳ ସପ୍ତଦଶ, ସପ୍ତଦଶ ସଂଯୁଗା ପ୍ରଥମ ଥର ଯେତେବେଳେ ଏଇଭଳି ଭାବରେ ଅନ୍ତିମରେ ଭଗବାନ ବଳରାମ ତାକୁ ଧରିଲେ ହତ୍ୟା କରିବା ପାଇଁ, ଭଗବାନ କୃଷ୍ଣ କହିଲେ ଇଏ ଆମର ମାମୁଁ ପରା, ଇଏ ମାମୁଁଙ୍କର ଶ୍ୱଶୁର, ଆଉ ତାଙ୍କୁ ହତ୍ୟା କଲେ ହବ? ଏଇଭଳି ଭାବରେ ଅପମାନ କଲେ ସେ ଚିନ୍ତା କରିଥା ଭଗବତ ଗୀତାରେ କହିଲେ ନା, ଯେଉଁମାନେ ସମ୍ଭାବିତ ସେ ଚାକୃତି ମରଣାଗତି ରୁଚ୍ୟତେ, ଯେଉଁମାନେ ଅତି ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କୁ ଯଦି ଅକୀର୍ତ୍ତି ଆସିବ ବା ଅସମ୍ମାନ କରାଯିବ ସିଏ ମୃତ୍ୟୁକୁ ଶ୍ରେୟସ୍କର କରିବେ, ଭାବିବେ ମୃତ୍ୟୁ ଶ୍ରେୟସ୍କର, ଅସମ୍ମାନ ସେ ଗ୍ରହଣ କରିପାରିବେ ନାହିଁ। ତେଣୁ ଏଇଭଳି ଭାବେ ଚିନ୍ତା କରି ଆଉ ଚିନ୍ତା କରୁନଥିଲେ ଫେରିବେ ବୋଲି, ଏଁ ସେ ଚାହୁଁଥିଲେ ଏ ତପସ୍ୟା କରିବେ, ତପସ୍ୟା କରିକିରି ଶକ୍ତି ଅର୍ଜନ କରିକିରି ତାପରେ ଯାହା କରିବା ଦେଖିବା। କିନ୍ତୁ ସବୁ ରାଜାମାନେ ଆସି ପହଞ୍ଚିଗଲେ, ସେ ଖବର ପାଇଗଲେ, ଚାଲି ଚାଲି ଯାଉଥିଲେ, ଆଉ ମଗଧକୁ ନ ଯାଇକିରି ହିମାଳୟକୁ ଯିବା ପାଇଁ ବସିଥିଲେ, ଉତ୍ତରକୁ ଯାଉଥିଲେ। ମଗଧ ମଧ୍ୟ କେଉଁଠି ହେବ, ମଗଧଟା ଦକ୍ଷିଣକୁ ହେବ, ମଥୁରାର କଥା ନା, ମଥୁରାଟା ଉତ୍ତରରେ ରହିଛି, ତେଣୁ ସେଠୁ ଉତ୍ତରକୁ ଯାଉଥିଲେ ହିମାଳୟକୁ। କିନ୍ତୁ ସେମାନେ ସବୁ ରାଜାମାନେ ଆସି ପହଞ୍ଚିଗଲେ, ଖବର ପାଇଗଲେ, କହିଲେ ମହାରାଜ ଏଭଳି ହେଲେ ହେବ? ବର୍ତ୍ତମାନ ଆପଣ ରାଜା କ୍ଷତ୍ରିୟ ଇଏ ସବୁ ବ୍ରାହ୍ମଣମାନ କାମ, ତପସ୍ୟା କରିବେ, ସମ ଦମ ତପ ଶୌଚ କ୍ଷାନ୍ତି ରାଜବ ମଧ୍ୟ ଜ୍ଞାନ ବିଜ୍ଞାନ ଏ ବ୍ରହ୍ମ କର୍ମ ସବୁ ଆସୁଛନ୍ତି, ଏ ବ୍ରାହ୍ମଣର କର୍ମ ଆପଣ କ'ଣ ସବୁ ରୁଜ କରିବେ? ଗୋଟେ ହାରିଗଲେ କ'ଣ ହେଲା, ନେକ୍ସଟ ପାଇଁ ଆମେ ସବୁ ଅଛୁ ନା, ହମ୍ ହେ ନା ଆମେ ସବୁ ଅଛୁ, କ'ଣ ପାଇଁ ଅଛୁ? ତେଣୁ ଏହିପରି ଭାବରେ ସତର ଥର କାଳ ତେଇଶ ଅକ୍ଷୁଣୀ ସୈନ୍ୟ ଆଣିକିରି ଆସୁଥିଲେ ଏବଂ ଭଗବାନ ସମସ୍ତଙ୍କୁ ହତ୍ୟା କରିକିରି ତାକୁ ଛାଡ଼ି ଦେଉଥିଲେ। ପ୍ରତିଥର ସେ ଚିନ୍ତା କରୁଥିଲେ ସେଇଆ ମାୟାର ପ୍ରଭାବରେ ଏଇଭଳି ଭାବରେ ହେଲା। ତେଣୁ ଅଠର ଥର ଯେତେବେଳେ ଆସିଲେ ସେତେବେଳେ କ'ଣ କଲେ, ନା ଜରାସନ୍ଧ ତାଙ୍କର ଯେଉଁ ମଗଧରେ ସବୁ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କଲେ, ବ୍ରାହ୍ମଣମାନେ ଯେଉଁଦିନ ଯୁଦ୍ଧ ଆରମ୍ଭ ହେବ ସେଇ ତା ପୂର୍ବରୁ ବ୍ରାହ୍ମଣମାନଙ୍କୁ ନିମନ୍ତ୍ରଣ କରିକିରି ତାକୁ ଖାଇବାକୁ ଦେଲେ, ଖାଇବାକୁ ଦେଇକି ତାକୁ ପ୍ରଣାମ କଲେ, ବ୍ରାହ୍ମଣମାନେ ଆଶୀର୍ବାଦ ଦେଲେ, ଚିରଞ୍ଜୀବୀ ହେବ ବା ଆୟୁଷ୍ମାନ ହେବ ବା କ'ଣ ବିଜୟୀ ହେବ, ବିଜୟୀ ହେବ ଦେଲେ, ଆଶୀର୍ବାଦ ଦେଇଦେଲେ, ବିଜୟୀ ହେବ ଯେତେବେଳେ ଆଶୀର୍ବାଦ ଦେଇଦେଲେ ସାଙ୍ଗେ ସାଙ୍ଗେ କହିଲେ କାଲି ସକାଳେ ଯିବୁ ଯୁଦ୍ଧ କରିବା ପାଇଁ, ଯଦି ଏଥରକ ମୁଁ ପରାଜୟ ଭାବି ପରାଜୟ ଲାଭ କରିବି ତାହେଲେ ତୁମକୁ ସବୁ ହତ୍ୟା କରିବି, ଏଇଭଳି ଭାବରେ କହିଲେ। ତେଣୁ ବ୍ରାହ୍ମଣମାନଙ୍କୁ ଚିନ୍ତା କରିଗଲା କ'ଣ କରିବା, ଆଶୀର୍ବାଦ ଦେଇଦେଲେ, ତେଣୁ ଭଗବାନଙ୍କୁ ଖବର ପଠାଇଲେ, ପ୍ରଭୁ ଆପଣଙ୍କର ଜୟ ଆମର ମୃତ୍ୟୁ, ଆପଣଙ୍କ ପରାଜୟ ଆମର ଜୀବନ, ଆପଣ ଯାହା କରିବେ ଆପଣଙ୍କ ହାତରେ କଥା ପ୍ରଭୁ। ତେଣୁ ଭଗବାନ ଅଠର ଥର ଯେତେବେଳେ ଯୁଦ୍ଧ କରିଥିଲେ ଜରାସନ୍ଧ, ସେହି ସମୟରେ 3 କୋଟି ସୈନ୍ୟ ଆଣିକି ଆସିଗଲା କାଳଯବନ। କାଳଯବନ ଏଭଳି ଶକ୍ତି ପାଇଥିଲା ତାଙ୍କୁ କେହି ଜୟ କରିପାରିବେ ନାହିଁ, ଏଣୁ ଭଗବାନ କ'ଣ କଲେ ନା ତା ପୂର୍ବ ଦିନ ରାତିରାତି ଏ ଦ୍ୱାରକା ନଗରକୁ ନିର୍ମାଣ କଲେ। ରାତାରାତି ଖାଲି ଦ୍ୱାରକା ନଗରକୁ ନିର୍ମାଣ କଲେ ତା ନୁହଁ, ସବୁ ମଥୁରାବାସୀମାନଙ୍କୁ ସବୁ ଟ୍ରାନ୍ସପୋର୍ଟ କରିଦେଲେ ସେଇଠିକି ରାତାରାତି ରାତି ଅଧରେ। ପାଶ୍ଚାତ୍ୟ ଜଗତରେ ତାଙ୍କର ସବୁ ଟାଇମ୍ ଚେଞ୍ଜ ହୁଏ, ଶୀତଦିନ ଆସିଲେ ଗୋଟେ ଘଣ୍ଟା ବଢ଼ିଯାଏ, ଖରାଦିନ ଆସିଲେ ଗୋଟେ ଘଣ୍ଟା କମିଯାଏ। ଆମର ମଧ୍ୟ ଟାଇମ୍ ଚେଞ୍ଜ ହେଉଛି, କ'ଣ ମଙ୍ଗଳା ଆଳତି, ଶୀତଦିନ ଆସିଲେ 4:15 ଖରାଦିନ ଆସିଲେ 4:30, ଶୀତଦିନ ଖରାଦିନ ଆଉ ଟିକେ ଅଲିଆ ରୁହେ। ଅବଶ୍ୟ ଆମର ଏଠି ହେଉନି, କିନ୍ତୁ ଏଠି ହେଉଛି ସେଇଟା, କାରଣ ଇଏ ରହିଛି ଅନ୍ୟତା ପୂର୍ବରୁ ସବୁ ଗୁରୁ ପୂଜା ଏତେ ସବୁ ରହିଛି, ସେଥିପାଇଁ ଆଗରୁ ହୁଏ, ଖରାଦିନ ଟିକେ ଆଗରୁ ହୁଏ, ଶୀତଦିନେ ଟିକେ ପର ହୁଏ। ଯାହା ହଉ ରହିଛି, ଏଇଭଳି ଭାବରେ ଭଗବାନ କ'ଣ କଲେ ନା କାଳଜ ମନୁଷ୍ୟ ଯୁଦ୍ଧ ନ କରିକି ତାଙ୍କୁ ନେଇଗଲେ ମଥୁରାରୁ 40 ମାଇଲ ଦୂରକୁ ନେଇଗଲେ, ଧବଳ ଗୁମ୍ଫା ପାଖକୁ ନେଇଗଲେ। ସେଇଠି ଶୟନ କରିଥିଲେ ମୁଚୁକୁନ୍ଦ, ମୁଚୁକୁନ୍ଦ ବର ପ୍ରାପ୍ତ ହୋଇଥିଲେ, ଯାହାକୁ ସେ ତାଙ୍କୁ ଯିଏ ଡିଷ୍ଟର୍ବ କରିବ ନିଦ୍ରାରେ ତାଙ୍କୁ ଦେଖିଦେଲେ ସେମାନେ ଜଳିଯିବେ। ତେଣୁ ଭଗବାନ ଯାଇକି ସେଇଠି ପହଞ୍ଚିକରି ଲୁଚିଗଲେ, ତାଙ୍କର ଯେଉଁ ମୁଚୁକୁନ୍ଦ ଶୟନ କରିଥିଲେ ତାଙ୍କୁ ଉତ୍ତରକୁ ଗୋଡ଼େଇ ଦେଇକରି ଭଗବାନ ଅଦୃଶ୍ୟ ହୋଇଗଲେ। ଭଗବାନ ଚତୁର୍ଭୁଜ ରୂପରେ ଆସିଥିଲେ, ଦେଖାଯାଇଥିଲେ ତାଙ୍କୁ ଚତୁର୍ଭୁଜ ରୂପ ଦେଖାଯାଇଥିଲେ, କିନ୍ତୁ ସିଏ ମୁଚୁକୁନ୍ଦ ଶୋଇଛନ୍ତି, ତାଙ୍କର ଦୁଇ ହାତ ରହିଛି। କିନ୍ତୁ ଏଭଳି କ୍ରୋଧ ତାର ଥିଲା, ସେ ଚିନ୍ତା କରିପାରିଲା ନାହିଁ, ଆରୁ ସେ ଚାରିଭୁଜାଟା କୁଆଡ଼େ ଗଲା, ଏକ ଦୁଇ ଭୁଜ ରହିଛି, ଚିନ୍ତା କରିପାରିଲା ସେ କହିଲା ଏଇଛି, କାରଣ ଉତ୍ତରଟା ଗୋଡ଼େଇ ଦେଲେ ଭଗବା ଏଭଳି ବୁଦ୍ଧିକୁ ନିୟନ୍ତ୍ରଣ କରିପାରିବେ। ତେଣୁ ଗୋଟେ ଜୋରରେ ଗୋଟେ ପଦାଘାତ କଲା, ପଦାଘାତ ଯେତେବେଳେ କଲା ମୁଚୁକୁନ୍ଦଙ୍କର ନିଦ୍ରା ଭାଙ୍ଗିଲା। 27 ଯୁଗ କାଳ ସେ ଶୟନ କରିଥିଲେ, 27 ଦିବ୍ୟ ଯୁଗ, ଗୋଟିଏ ଦିବ୍ୟ ଯୁଗ କେତେ ହେଲାଣି, 27 ଦିବ୍ୟ ଯୁଗ କି କାଳ ସେ ଶୟନ କରିଥିଲେ। ତେଣୁ ଶୟନ ଯେତେବେଳେ ନିଦ୍ରା ଭାଙ୍ଗିଗଲା ସେତେବେଳେ ଇଏ ଜଳିପୋଡ଼ି ପାଉଛ ହେଇଗଲା। ତେଣୁ ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କ'ଣ ହେଲା କ'ଣ ହେଲା କ'ଣ ହେଲା କେମିତି କ'ଣ ହେଲା କ'ଣ ଜାଣିପାରିଲେ ନାହିଁ। ଭଗବାନ ଆସି ସେଇଠି ପହଞ୍ଚିଗଲେ, ସେଇଥିପାଇଁ ଏ ଗୀତଟି ରଚନା କରିଛନ୍ତି ଆମର ବିଲମଙ୍ଗଳ ଠାକୁର। ସୁଖଂ ଶୟାନେ ନୀଳୟେ ନିଜେପି ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା ତେ ନିଶ୍ଚିତଂ ତନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧବେତି। ଶୋଇ ଶୋଇକରି ସେ ଭଗବାନ ଦର୍ଶନ କଲେ, ଶୋଇ ଶୋଇକି ଭଗବାନ ଅବଶ୍ୟ ଯେତେବେଳେ ଜାଗ୍ରତ ଥିଲେ ବହୁତ ପ୍ରକାର ଦେବତାମାନଙ୍କ ସହିତ ଯାଇକି ଯୁଦ୍ଧ କରିଥିଲେ, ଅସୁରମାନଙ୍କ ବିରୁଦ୍ଧରେ ବହୁତ ପ୍ରକାର ମଙ୍ଗଳକର କାର୍ଯ୍ୟ ସବୁ କରିଥିଲେ, ଭଗବାନ ଭକ୍ତି ବହୁତ କରିଥିଲେ। ତେଣୁ ଭଗବାନ ଆସି ଉପସ୍ଥିତ ହୋଇଗଲେ, ତେଣୁ ଏଇଭଳି ଭାବରେ ସବୁ କରିକିରି ଭଗବାନ ସେଠୁ ଗଲେ। ଆସିକି ପହଞ୍ଚିଲା ବେଳକୁ 3 କୋଟି ସୈନ୍ୟକୁ ହତ୍ୟା କଲେ, 3 କୋଟି ସୈନ୍ୟକୁ ହତ୍ୟା କରିକିରି ଯେତେବେଳେ ତାଙ୍କର ସବୁ ଯେଉଁ ରହିଛି ଧନ ଧାନ୍ୟ ସବୁ ରଖିଛନ୍ତି, ସବୁ ମୁକୁଟ ଫୁକୁଟ ସବୁ ସଂଗ୍ରହ କରି ଯେତେବେଳେ ବଳଦ ଗାଡ଼ିରେ ନେଇକିରି ବସ ଇତ୍ୟାଦି ସବୁ ଯାଇକିରି ଯାଉଛନ୍ତି, ସେହି ସମୟରେ ଆସି ପହଞ୍ଚିଗଲା ଜରାସନ୍ଧ, 18th time ଆସିଗଲା। ଆଉ ଭଗବାନ ଯୁଦ୍ଧ କଲେ ନାହିଁ, ପଳେଇଗଲେ, କୃଷ୍ଣ ବଳରାମ ଦୌଡ଼ି ଦୌଡ଼ି ପଳେଇଗଲେ, ଏବଂ ଜରାସନ୍ଧ ତାଙ୍କ ପଛରେ ରଥରେ ଧାଉଁଛନ୍ତି। ଏଇଭଳି ଭାବରେ ଭଗବାନ ଯାଇ ଯାଇକିରି ଯେଉଁ ଭଗବାନ ପାଦରେ ଯାଉଛନ୍ତି, ଏମାନେ ରଥରେ ଯାଉଛନ୍ତି, କିନ୍ତୁ ତାକୁ ଛୁଇଁପାରିଲେ ନାହିଁ ଭଗବାନ ସେ, ଏବଂ ପ୍ରବର୍ଷଣ ପର୍ବତ ଉପରୁ ଚଢ଼ିଗଲେ ଭଗବାନ ଚଢ଼ିଗଲେ। ଏବଂ ଇଏ କ'ଣ କଲା ନା ଚାରିପଟେ କ'ଣ କାଠ ଫାଟ ସବୁ ଲଗେଇକିରି ସେ ପର୍ବତକୁ ଜାଳିଦେଲେ, ଜାଳିଦେଲେ ଭଗବାନ ସେଇଠି ମାରିଲେ ଡିଆଁ, ଯାଇକି ଦ୍ୱାରକାରେ ଭଗବାନ ପହଞ୍ଚିଲେ କୃଷ୍ଣ ବଳରାମ। ଏଭଳି ଭାବରେ ଫିଲ୍ମ ଷ୍ଟାଇଲରେ ଭଗବାନ ପ୍ରବେଶ କରୁଛନ୍ତି ଦ୍ୱାରକାରେ। ମଥୁରାବାସୀମାନଙ୍କୁ ରାତାରାତି ଶୋଇଥିଲେ, ଯାଇ ସକାଳୁ ଉଠିଲା ବେଳେ ଦ୍ୱାରକା, ଏ ଦ୍ୱାରକା ଦ୍ୱାରକା ହେଇଗଲା ସେଇଟା, କ'ଣ ସେ ସ୍ଥାନ ସେମାନେ ଜାଣିନଥିଲେ, ପ୍ରଥମ ପ୍ରକାର ଲେଖା ହେଇଥିବ ସେଠି ଗେଣ୍ଟ୍ରାନ୍ସରେ ଲେଖା ଦ୍ୱାରକା, ଦ୍ୱାରକା ଲେଖା ହେଇଥିବ, ସେ ତ ଜାଣିବେ ସେମାନେ ଦ୍ୱାରକା କୁଆଡ଼େ ଆସି ପହଞ୍ଚିକି ମଥୁରା କୁଆଡ଼େ ଗଲା, ସେମାନେ ଆଶ୍ଚର୍ଯ୍ୟ ହେଉଥିବେ। ଆଉ କୃଷ୍ଣ ବଳରାମଙ୍କ ଦେଖା ନାହିଁ, କୃଷ୍ଣ ବଳରାମ ଏଇଭଳି ଭାବରେ ମାରିଲେ ଗୋଟେ ଡିଆଁ ଆସି ପହଞ୍ଚିଗଲେ ଦ୍ୱାରକା। ବହୁତ ସୁନ୍ଦର ଲୀଳା ସବୁ ରହିଛି, କିନ୍ତୁ ଆମର ସମୟ ନାହିଁ ଏଠି ଆଲୋଚନା କରିବା ପାଇଁ, ସମୟ ହୋଇଗଲା। ତେଣୁ ଏଇଭଳି ଭାବରେ କୃତବର୍ମା ଯେତେବେଳେ କହିବେ ଇଏ ସତଧନ୍ୱା ବର୍ତ୍ତମାନ ଚିନ୍ତା, ଆଉ ଯେତେବେଳେ ଏଇଭଳି ଭାବରେ ନିରାଶ ବାଣୀ କହୁଛନ୍ତି, ଆଉ ତାଙ୍କ ସହିତ ଆଉ କିଛି ନ କହିକିରି ଚିନ୍ତା କଲେ, ବର୍ତ୍ତମାନ ମଧ୍ୟ କହିଥିଲେ ଅକ୍ରୁର କହିଥିଲେ ପ୍ରଥମେ, କୃତବର୍ମା ପରେ କହିଥିଲେ, ଅକ୍ରୁର ପ୍ରଥମେ, ଦୁଇ ଜଣ ଯାକ ଆସିଥିଲେ କିନ୍ତୁ ଅକ୍ରୁର ପ୍ରଥମେ କହିଥିଲେ। ତେଣୁ ତାଙ୍କ ପାଖକୁ ଯିବା ଯଦି ଚାନ୍ସ ରହିଛି, ଏଇଭଳି ଭାବରେ ଏ ଅର୍ଥ ବୁଝିପାରିଲେ ନାହିଁ। ଭଗବାନ ବିରୁଦ୍ଧରେ କାର୍ଯ୍ୟ କଲେ କେହି ମଙ୍ଗଳ ପାଇବେ ନାହିଁ, ଏଇଟା ବି ବୁଝିପାରିଲେ ନାହିଁ, ବୁଝିପାରିଲେ ନାହିଁ। ତେଣୁ ସିଏ ଯିବେ ଆ ପରସ ବର୍ଣ୍ଣନା କରାଯିବ ଏ ଶ୍ଳୋକରେ। ଏହି ଶବ୍ଦରେ ସନାତନ ଗୋସ୍ୱାମୀ ବଲ୍ଲଭାଚାର୍ଯ୍ୟ କହୁଛନ୍ତି ଆଚରଣ, ଆଚରଣ ଶବ୍ଦରେ ବର୍ତ୍ତମାନ କାଳରେ କୁହାଯାଇଛି, ଯଦିଓ ଅତୀତରେ ହେଇଥିଲା ବର୍ତ୍ତମାନ କାଳରେ କୁହାଯାଇଛି। କାହିଁକି ନା କେହି ଭଗବାନ ବିରୁଦ୍ଧରେ ଜିତିପାରିବେ ନାହିଁ, ବର୍ତ୍ତମାନ ମଧ୍ୟ ସେ ଅବସ୍ଥା ହେବ। ଆମେ ଯଦି ଭଗବାନ ବିରୁଦ୍ଧରେ ଚେଷ୍ଟା କରିବା ଆମେ ମଧ୍ୟ ମଙ୍ଗଳ ପ୍ରାପ୍ତ ହୋଇପାରିବା ନାହିଁ। ଏବଂ ସନାତନ ଗୋସ୍ୱାମୀ କହୁଛନ୍ତି ଈଶ୍ୱର ହିଁ ହଉ, ଈଶ୍ୱର ଶବ୍ଦ ବ୍ୟବହାର କରାଯାଇଛି ନା, ଈଶ୍ୱର ହିଁ ହଉ, ଈଶ୍ୱର ନିୟନ୍ତ୍ରଣକାରୀ, ସିଏ ସର୍ବଶକ୍ତିମତ, ସବୁକିଛି ଶକ୍ତି ତାଙ୍କର ରହିଛି, କ'ଣ ନ କରିପାରିବେ ସିଏ, କର୍ତ୍ତୁମ୍ ଅକର୍ତ୍ତୁମ୍ ଅନ୍ୟଥା କର୍ତ୍ତୁମ୍ ସମର୍ଥ, ଅସମ୍ଭବକୁ ସେ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଭଗବାନ ସିଏ ସର୍ବଶକ୍ତିମତ ହିଉ। ଅତଏବ ଯୁଦ୍ଧାଦି ନା ରମତ ଇତି ରାମ, ରାମ ଶବ୍ଦ ବ୍ୟବହାର କରାଯାଏ, ଉଦ୍ଦେଶ୍ୟ ହେଉଛି ରାମ ବଳରାମ, ସିଏ ରାମ ଆନନ୍ଦ, ଯୁଦ୍ଧରେ ମଧ୍ୟ ତାଙ୍କର ଆନନ୍ଦ ରାମ ସିଏ। ତେଣୁ ଏଠି ଯୁଦ୍ଧାଦି ନା ରମତ ଇତି ରାମ, ଯୁଦ୍ଧରେ କ୍ଷତ୍ରିୟମାନଙ୍କର ଯୁଦ୍ଧ କରିବା ପାଇଁ ସୁଖ ପ୍ରାପ୍ତ ହେବେ, ଆଉ ଭଗବାନ କଥା କ'ଣ କହିବା, ଯେଉଁମାନଙ୍କର କ୍ଷତ୍ରିୟ ସ୍ପିରିଟ୍ ନାହିଁ ସେମାନେ ଭୟ କରିବେ, ଭୟାଦ୍ରଣାନ୍ତ ପର୍ଯ୍ୟନ୍ତ ମତ୍ସ୍ୟ ତୁମ ମହାରଥା। ଅର୍ଜୁନ ଚିନ୍ତା କରୁଥିଲେ ମୁଁ ଆକୁ ଦୟା କରିକି ଏମାନେ କାହିଁକି ମୃତ୍ୟୁବରଣ କରିବେ, ଆମେ ପଳେଇଯିବା ଯୁଦ୍ଧ କରିବା ନାହିଁ। କିନ୍ତୁ ଭଗବାନ କହିଲେ ତୁମେ ସିନା ଚିନ୍ତା କରୁଛ କିନ୍ତୁ ଲୋକମାନେ ଚିନ୍ତା କରିବେ ଅଲଗା, ସେମାନେ କହିବେ ଇଏ ନପୁଂସକ ଥିଲା, ମଧ୍ୟ ନପୁଂସକ ଥିଲେ, ନପୁଂସକ କ୍ଲୈବ ମାସ ପାର୍ଥ, ଏ କହିବେ ନପୁଂସକ ଆମକୁ ଦେଖି ଭୟ କରିକି ପଳେଇଗଲେ, କେଉଁଠି କ'ଣ ନା ଦୟା କରିକି ପଳେଇଗଲେ, ଭୟାଦ୍ରନାଥ ରଥ ବାସ୍ୟତେ ତମ ମହାରଥା ଯେସା ବହୁମତ ଭୂତ ଦାସ ରାଘବ, ତମକୁ ବହୁତ ପ୍ରକାର ଅବାଚ୍ୟବାଦ ନିନ୍ଦିତ ସାମର୍ଥ୍ୟ, ବହୁତ ପ୍ରକାର ନିନ୍ଦା କରିବେ, ସେମାନେ କହିବେ ନାହିଁ ତମେ ତାଙ୍କୁ ଦୟାକରି ଯୁଦ୍ଧ କଲ ନାହିଁ ବୋଲି, ଏଭଳି ଭାବେ କଥା ରହିଛି। କିନ୍ତୁ ଆମେ ଏ କଥାକୁ ବିଶ୍ରାମ ଦେବା ପୂର୍ବରୁ ଆମେ ଦୁଇ ମିନିଟ ଭଗବାନ ନାମ ନେଇକରି କଥା ବିଶ୍ରାମ ସତେଇଶ ଦିବ୍ୟ ଯୁଗ, ପ୍ରଳୟ ସବୁ ସମୟ ରହେନି ନା, ପ୍ରଳୟଟା ବିଭିନ୍ନ ପ୍ରକାର ପ୍ରଳୟ ରହିଛି, ବିଭିନ୍ନ ପ୍ରକାର ପ୍ରଳୟ ରହିଛି। ବ୍ରହ୍ମାଙ୍କର ଗୋଟେ ଦିନରେ ବ୍ରହ୍ମାଙ୍କର ଯେତେବେଳେ ରାତି ହେଇଯାଏ ସେତେବେଳେ ଯେଉଁ ପ୍ରଳୟ ହୁଏ ସେ ପ୍ରଳୟଟା ସ୍ୱର୍ଗଲୋକ ପର୍ଯ୍ୟନ୍ତ ହୁଏ, ସବୁ ପ୍ରଳୟ ହୁଏ ନାହିଁ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହୁଏ। ତା ଉପରେ ଯେଉଁ ରହିଛି ମହତ ଲୋକ ଜନଲୋକ ତପ ଲୋକ ଇତ୍ୟାଦି ସବୁ ରହିଛି ସେଠି ପ୍ରଳୟ ହୁଏ ନାହିଁ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ପ୍ରଳୟ ହୁଏ, ପୁଣି ଦିନ ଆସିଗଲେ ପୁଣି ସୃଷ୍ଟି ଆରମ୍ଭ ହୁଏ, ଏଇ ପ୍ରଳୟ ହୁଏ। ଏବଂ ପ୍ରଳୟ ହେଲେ ମଧ୍ୟ ଏଇ ଯେଉଁ ଧାମ ସବୁ ରହିଛି ଭଗବାନ ଧାମ ସବୁ ରହିଛି ସେ ଧାମ ପ୍ରଳୟ ଦ୍ୱାରା ପ୍ରଭାବିତ ହୁଏ ନାହିଁ, ଧାମଟା ମଧ୍ୟ ଯେଉଁ ପୁରୀ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଧାମ ଭଗବାନଙ୍କ ଧାମ ସବୁ ରହିଛି ପ୍ରଳୟରେ ମଧ୍ୟ ସେ ପ୍ରଭାବିତ ହୁଏ ନାହିଁ। ଭାଗବତ କେଉଁଠି ଏକାଦଶ ସ୍କନ୍ଦରେ ଦ୍ୱାଦଶ ସ୍କନ୍ଦରେ ବର୍ଣ୍ଣନା କରେ ମାର୍କଣ୍ଡେୟ, ମାର୍କଣ୍ଡେୟ ପ୍ରଳୟର ସମୟରେ ଦେଖୁଥିଲେ ପୁରୀ ଜଗନ୍ନାଥ ମନ୍ଦିରକୁ ଦେଖିଲେ, ଚାରିଆଡ଼େ ରହିଛି କିନ୍ତୁ ସେଠି ବଟବୃକ୍ଷ ରହିଛି, ସେଠି ଭଗବାନ ଦର୍ଶନ କଲେ। କ'ଣ ସେ ଶ୍ଳୋକ ବିନିଶ ବିଶେଷ ଯେଉଁ ରହିଲା କରାର ବିନ୍ଦେ ନ ପଦାର ବିନ୍ଦମ ମୁଖାର ବିନ୍ଦେ ବିନିବେଶୟନ୍ତମ ବଟ ସପତ୍ର ସପୁଟେ ଶୟାନମ ବାଲ ମୁକୁନ୍ଦମ ମନସା ସ୍ମରାମ। ଭଗବାନ ଦେଖିଲେ ଭଗବାନ କହୁ ଭଗବାନ ପାଦରୁ ମଧୁ ବାହାରୁଛି, ଯେଉଁ ମଧୁ ଗଢ଼ୁଛି ମକରନ୍ଦ, ଭଗବାନ କଥା ଶୁଣିକିରି ଜଣେ ଏତେ ଆନନ୍ଦ ହେଉଛନ୍ତି, ଭଗବାନ ପଦରେ କେତେ ଆନନ୍ଦ ମଧୁ, ଭଗବାନ ନିଜେ ଆସ୍ୱାଦନ କରୁଛନ୍ତି, ଭଗବାନ ନିଜ ପଦାରବିନ୍ଦକୁ ମୁଖର ବିନ୍ଦରେ ରଖିକିରି ଆସ୍ୱାଦନ କରୁଛନ୍ତି, କେତେ ତା ରହିଛି ମଧୁ ରହିଛି ଅମୃତ ରହିଛି। ଏଇ ଦୃଶ୍ୟଟି ଦେଖିଲେ ଯେଉଁ ରହିଛି ତୀର୍ଥ ସବୁ ରହିଛି ପ୍ରଳୟରେ ମଧ୍ୟ ସେ ପ୍ରଭାବିତ ହୁଏ ନାହିଁ, କିନ୍ତୁ ଏଠି ଯେଉଁ ହେଇଥିଲା ପ୍ରଳୟ ସେ ସମୟରେ ହେଉନଥିଲା, ପ୍ରଳୟ ଯଦି ବ୍ରହ୍ମାଙ୍କ ରାତ୍ରି ସମୟରେ ପ୍ରଳୟ ହୁଏ,